भगवते वासुदेवाय।
श्रीमद् भागवतम दशम स्कंद 23 अध्याय मान श्रवण कर सखा मान अनुरोध क्रमे कृष्ण इच्छा प्रकट यज्ञ ब्राह्मण मान यज्ञपत्नी मान कृपा करने ଏବଂ ଏ ଜଗତରେ ଭକ୍ତିର ମହିମାକୁ ପ୍ରତିଷ୍ଠା କରିବା ପାଇଁ ତାଙ୍କର ପତିମାନେ ବା ଯେଉଁମାନେ କର୍ମକାଣ୍ଡରେ ଅତ୍ୟନ୍ତ ଆସକ୍ତ ଥିଲେ ଆଙ୍ଗିରସ ନାମକ ଯଜ୍ଞ କରୁଥିଲେ ସ୍ୱର୍ଗକୁ ଯିବା ପାଇଁ ସେମାନଙ୍କର ହୃଦୟ କିଭଳି ତପ ବିଦ୍ୟା ଧର୍ମ ଆଦି ଯୁକ୍ତ ସେମାନେ ଅତ୍ୟନ୍ତ ଶିଷ୍ଟ ବା ସଂସ୍କାର ବନ୍ତ କିନ୍ତୁ ଭକ୍ତି ଶୂନ୍ୟ ତାର ହୃଦୟରେ ଭକ୍ତି ନାହିଁ ତାର ସମସ୍ତ ସଦ୍ଗୁଣ ତାର ଯେତେ ପ୍ରକାର ସଦ୍ଗୁଣ ରହିଛି ସେ ସମସ୍ତ ସଦ୍ଗୁଣର ମୂଲ୍ୟଟା ହଉଛି ଶୂନ୍ୟ। ଆମର ବୈଷ୍ଣବ ତତ୍ତ୍ୱ ଇଏ ହଉଛି ସିଦ୍ଧାନ୍ତ ବା ଇଏ ହଉଛି ଦୃଢ଼ ସତ୍ୟ ବାକ୍ୟ। ଭକ୍ତି ବିହୀନ ସମସ୍ତ ସଦ୍ଗୁଣର ମୂଲ୍ୟ କିଛି ନାହିଁ। ସମସ୍ତ ସଦ୍ଗୁଣ ଅଛି, ଜଣେ ଅତ୍ୟନ୍ତ ସଦାଚାରୀ ଆଉ ସତ୍ୟକ ପରାୟଣ ବ୍ୟକ୍ତି ଯେତେ ପ୍ରକାର ସଦ୍ଗୁଣ ରହିଛି ସମସ୍ତ ସଦ୍ଗୁଣ ଭକ୍ତିଯୁକ୍ତ ନ ହୁଏ ସେ ସଦ୍ଗୁଣର ମୂଲ୍ୟ କିଛି ନାହିଁ। ପ୍ରଥମେ କୃଷ୍ଣ ପଠେଇବେ ବ୍ରାହ୍ମଣ ମାନଙ୍କ ପାଖକୁ, କାହିଁକି ଦେଖ ଯେଉଁମାନେ ସ୍ୱାର୍ଥରେ ଅଭିନିବେଶ ବା ସେମାନେ ଧର୍ମାଦି କର୍ମ କରୁଛନ୍ତି, କେବଳ ଧର୍ମନିଷ୍ଠ ହୃଦୟ ଯାହାର ଧର୍ମର ନିଷ୍ଠା ରହିଛି କିନ୍ତୁ ଭକ୍ତି ଦ୍ୱାରା ଶୋଧିତ ନୁହେଁ, ଧର୍ମ ନିଷ୍ଠା ରହିଛି, ଧର୍ମ କରିବା ରହିଛି। ଜଗତରେ ବହୁତ ପ୍ରକାର ଲୋକ ଧାର୍ମିକ ଲୋକ ଅଛନ୍ତି, ଧର୍ମ କରିବାକୁ ଇଚ୍ଛା, ଧର୍ମ କରିବାକୁ ଇଚ୍ଛା କଲେ କଣ ହବ? ଭକ୍ତି ଦ୍ୱାରା ଶୋଧିତ ହୃଦୟ ନହେଲେ ଧର୍ମର ଯୋଉ ଫଳ ଅର୍ଥ କାମ ଧର୍ମ ଅର୍ଥ କାମ ମୁଖ୍ୟ ପାଇପାରିବ କିନ୍ତୁ କୃଷ୍ଣ ପ୍ରେମ ପାଇପାରିବେନି, ଶୁଦ୍ଧ ଭକ୍ତି ପାଇପାରିବେନି। ଭକ୍ତି ଦ୍ୱାରା ହୃଦୟ ଶୋଧିତ ହେବାର ଅଛି। ସମସ୍ତ ସଦ୍ଗୁଣ ଯେତେ କଲ୍ୟାଣ, ଯେଉଁ ଗୁଣ ଦ୍ୱାରା ଆମର କଲ୍ୟାଣ ହବ କୃଷ୍ଣ ପ୍ରାପ୍ତି ହବ ତା ଭକ୍ତି ମହାରାଣୀ ଆନୟନ କରନ୍ତି ଜଣଙ୍କ ହୃଦୟକୁ। ବ୍ରାହ୍ମଣ ମାନଙ୍କୁ କହୁଥିଲେ ପଠାଉଛନ୍ତି ସଖାମାନେ ଶୁଣୁଥିଲେ ଗତକାଲି, ସଖାମାନେ ଏତେ ସରଳ ଥିଲେ ସେମାନେ କୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି କିନ୍ତୁ କୃଷ୍ଣ ପଠାଉଛନ୍ତି କେଉଁଠି? ବ୍ରାହ୍ମଣ ମାନଙ୍କ ପାଖ। ସେମାନେ କ୍ଷୁଧାରେ ପୀଡିତ ହୋଇଛନ୍ତି ଏବଂ ବ୍ରାହ୍ମଣ ମାନଙ୍କ ପାଖକୁ ଗଲେ ଏବଂ ବଡ ଆଶାରେ ଯାଇଛନ୍ତି, କାରଣ ଯେତେବେଳେ ଦେଖିଦେଲେ ଯଜ୍ଞ ଏତେ ବଡ ଯଜ୍ଞ ହଉଛି ତାହେଲେ ସେମାନେ କଣ ଭାବିଲେ ଯଜ୍ଞ ଜାଗାରେ ଦାନଟା ବହୁତ ମିଳେ, ଆଉ ବ୍ରାହ୍ମଣ ପୁଣି ବ୍ରାହ୍ମଣର ଗୋଟେ ସ୍ୱଭାବ ଅଛି କଣ? ଦାନ କରିବା। କ୍ଷତ୍ରିୟ ବ୍ରାହ୍ମଣ ଏମାନଙ୍କର ସ୍ୱଭାବ ହେଲା ଦାନ ପରାୟଣ, ଦାନ ଗ୍ରହଣ କରନ୍ତି, ଦାନ ପ୍ରତିଗ୍ରହ, ପ୍ରତିଗ୍ରହ କରିବେ ଗ୍ରହଣ କରିବେ ଆଉ ଦାନ, ତାଙ୍କର ସ୍ୱଭାବ ବ୍ରାହ୍ମଣ ମାନଙ୍କର। ବ୍ରାହ୍ମଣ ମାନେ ଏମିତି ନୁହଁ ଯେ କେବଳ ସଞ୍ଚୟ ବୃତ୍ତି କରିବେ, ଦାନର ସ୍ୱଭାବ ବ୍ରାହ୍ମଣ ମାନଙ୍କର ଏହା ଦରକାର, ଭକ୍ତମାନଙ୍କର ଏହା ଦରକାର। ଅତି ମାନେ ଯାହା କୁହାଯାଏ ସାଧାରଣ ଲୋକଙ୍କର ଗୋଟେ ଗୋଟେ ଛୋଟ ବୁଦ୍ଧି, ଓଡ଼ିଆରେ କହୁଛନ୍ତି ତାଙ୍କର ଛୋଟ ବୁଦ୍ଧି ଛୋଟ ଜ୍ଞାନ, ନିଜେ ଖାଇବା ନିଜେ ରହିବା ଅନ୍ୟ ବିଷୟରେ ଚିନ୍ତା ନ କରିବା, ପ୍ରଭୁପାଦଟାକୁ ବହୁତ ଘୃଣା କରନ୍ତି। ପ୍ରଭୁପାଦ ସବୁବେଳେ କୁହନ୍ତି ଯିଏ ମନ୍ଦିରକୁ ଆସୁଛି ତାକୁ ପ୍ରସାଦ ଦିଅ, କେବେ କହିନାହାନ୍ତି ଯେ ଡୋନେସନ୍ ଦଉ ତାକୁ ପ୍ରସାଦ ଦିଅ, ପ୍ରଭୁପାଦ କେବେ ଏଟା କହିନାହାନ୍ତି, ଯିଏ ମନ୍ଦିରକୁ ଆସୁଛି ତାକୁ ପ୍ରସାଦ ଦିଅ, ସେ ଭଗବାନଙ୍କୁ ପ୍ରସାଦ ପାଅ। ବହୁତ ଉଦାର ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସଂକୀର୍ଣ୍ଣ ମନା ନୁହନ୍ତି, ସଂକୀର୍ଣ୍ଣ ଅୟଂ ନିଜ ପରବିତି ଗଣନାମ ଲଘୁଚି ହିତ ସା ଇସୁ ମୋର ମୋର ଲୋକ ମୋର ଇସୁ ମୋର ଭାବନା ଅୟମ ନିଜ ପରବେତି ଗଣନାମ ଲଘୁ ଚେତ ସାମ ଯେଉଁମାନଙ୍କର ଲଘୁ ଚେତନା ସେ ସବୁବେଳେ ମୋର ମୁଁ ମୋର ଭାବନା ଏସବୁ ଠିକ ନା। ଉଦାର ବସୁଦୈବ କୁଟୁମ୍ବକମ୍, ଉଦାର ଚରିତାର୍ଥ ବସୁଦୈବ କୁଟୁମ୍ବକମ୍, ଯେଉଁମାନେ ଉଦାର ଚରିତ ସମ୍ପନ୍ନ ସେମାନେ ବସୁଧା ବସୁଧାର ସବୁ ସମସ୍ତଙ୍କୁ କୁଟୁମ୍ବ ଭଳି ଦେଖନ୍ତି। ବହୁତ ବଡ ଭିଜନ ଯେଉଁମାନେ ସେମାନେ ସେ ଜଗତରୁ ଆସିଥିଲେ ନା, ଉଦାର ମନ ବ୍ରାହ୍ମଣ ହୃଦୟ ତାଙ୍କର। ପ୍ରଭାତ କହିଥିଲେ ମନ୍ଦିରକୁ ଯିଏ ଆସିବ ପ୍ରସାଦ ଏବଂ ମୋ ମନ୍ଦିରର 10 କିଲୋମିଟର ରେଡିୟସ ଭିତରେ ଯେମିତିକି ଉପବାସ ନ ରହିବେ, ସମସ୍ତଙ୍କୁ ଫ୍ରି ପ୍ରସାଦ ଦିଅ। ପଇସା କେମିତି ଆସିବ କହିନାହାନ୍ତି ପ୍ରଭାତ, ଫାଷ୍ଟ କହୁଥିଲେ ଦିଅ ପ୍ରସାଦ ଦିଅ। ଗୋଟେ ଜୀବ ପ୍ରତ୍ୟେକ ଜୀବର ଗୋଟେ ଅଧିକାର ଅଛି ଭଗବାନଙ୍କ ଉପରେ, ସେ ଜୀବନ ଜାଣିପାରିଥାଏ ଭଗବାନଙ୍କର ଅଧିକାର ଅଛି କି ନାହିଁ, ଭଗବାନ କଣ ଚାହୁଁଛନ୍ତି ଗୋଟେ ଜୀବଟା କେମିତି ଉଦ୍ଧାର ହେଇକି ଯାଉ, ଜୀବ ସେଟା ବୁଝିପାରୁନି ନା। ଭଗବାନଙ୍କର ଅଧିକାର ଅଛି ନା ଗୋଟେ ଜୀବ ପ୍ରତି, ଜୀବଟା ଅନାଦି କାଳର ଦୁଃଖରେ ଭୋଗୁଛି, ସେ ମୋ ମନ୍ଦିରକୁ ଆଇଲା ପ୍ରସାଦ ଟିକେ ପାଇଲାନି ଚରଣାମୃତ ପାଇଲାନି, ସେ ଖାଲି ହାତରେ ଫେରିଗଲା, ଭଗବାନ ଯେମିତି ତୁମର ଘରକୁ କିଏ ଆସିଲା ସେ କଣ ହେଲା ଅତିଥି ହେଲା, ସେଥିରେ ଖାଲି ହାତରେ ଫେରିଗଲା, ତୁମକୁ ଯେମିତି ଲାଗିବ ଭଗବାନଙ୍କଟା ମନ୍ଦିର, କେହି କେବେ ଭାବିବା ତୁମେ ଏଇଟା ମୋର ମନ୍ଦିର ବା ଆମର ମନ୍ଦିର କେବେ ନାହିଁ, କେବେ କେହି ହୃଦୟରେ ଭାବିବା ଉଚିତ ନୁହେଁ ଆମର ମନ୍ଦିର ଏଇଟା ଭଗବାନଙ୍କ ସ୍ଥାନ, ଏଠିକି ଯିଏ ଆସନ୍ତି ଭଗବାନ କଣ ଦେଖନ୍ତି, ସେ ମୋର ଅତିଥି, ଏ ଜୀବଟା ଏତେ ଦିନ ପରେ ମୋ ପାଖକୁ ଆସି ଖାଲି ପଳେଇବ, ତାକୁ ପ୍ରସାଦ ଦିଅ, ଭଗବତ କେବେ ବି କାହାକୁ ବି ଖାଲି ହାତରେ ଫେରାନ୍ତିନି, ସବୁବେଳେ ପ୍ରସାଦ ଦିଅ ପ୍ରସାଦ ଦିଅ, ଦାନ କରିବା ଏଇଟା ଗୋଟେ ମହାନ ଗୁଣ, ଦବାଟା ଗୋଟେ ମହାନ ଗୁଣ, ତାପରେ ଦବା ମହାନ ଗୁଣ ମାନେ ନୁହେଁ ଯେମିତି ଆମେ ଯାହାକୁ ପାରେ ତାକୁ ବାଣ୍ଟିଦେବା, ଭଗବାନଙ୍କୁ ଦବା ସତ୍ପାତ୍ରରେ ଦାନ କରିବା, ଭଗବାନ କହିଲେ ସତ୍ପାତ୍ରରେ, ବ୍ରାହ୍ମଣ ମାନେ ଯେଉଁ ଗ୍ରହଣ କରନ୍ତି ତାଙ୍କର କେବଳ ଭଗବତ ସେବା ପାଇଁ ଗ୍ରହଣ କରନ୍ତି, ଏମିତି ନାହିଁ ଯେ ଆମେ ଆମକୁ ଆମେ ସାଧୁ ହେଇଛେ ଆମକୁ ଯେତେ ଯିଏ ଟଙ୍କା ଦବ ଆମେ ଗ୍ରହଣ କରିଦେବା, ନାଇଁ ନାଇଁ, ଆମେ ଗ୍ରହଣ କରିବାଟା ବଡ଼ ଜିନିଷ ନାହିଁ, ୟୁଟିଲାଇଜେସନ୍ କରିବାଟା ବଡ଼ ଜିନିଷ, ଆମେ କଣ କୃଷ୍ଣଙ୍କ ସେବାରେ ଲଗଉଛେ, କଣ କେମିତି ଲଗଉଛେ, କେଉଁ ଉପାୟରେ ଲଗଉଛେ, ସେଟା ଇମ୍ପୋର୍ଟାଣ୍ଟ, କାରଣ ଭେଦ ବୈରୀ ସ୍ପର୍ଦ୍ଧା ଅସୂୟା ହିଂସା କ୍ରୋଧ ସବୁ 15 ଅନର୍ଥ ଯୋଉ ରହିଛି, ସବୁ ଅର୍ଥ ରହିଛି, ଅର୍ଥ ପ୍ରଚୁର ହେଇଯିବ ସେତେବେଳେ ସବୁ ପ୍ରକାର ଡିସଏଗ୍ରିମେଣ୍ଟ ସବୁ ଜିନିଷ ଆସିବ, ତେଣୁ ସାଧୁମାନେ ବି ଯଦି ଗ୍ରହଣ କରନ୍ତି ଯାବତ ଅର୍ଥ ପ୍ରତିଗ୍ରହ, ଯେତିକି ଆବଶ୍ୟକ ସେତିକି ଗ୍ରହଣ କରାଯିବ, ଅଧିକ ଗ୍ରହଣ କରାଯିବନି, ଆବଶ୍ୟକ ମାନେ ଯେତିକି ଭଗବାନଙ୍କ ସେବା ପାଇଁ ଆବଶ୍ୟକ, ଅଧିକ ହ୍ୟୁଜ୍ ଆମାଉଣ୍ଟ ମନରେ ତାକୁ ରଖିବାଟେ ଗୋଟେ କଷ୍ଟ, ତୁମ ଗଭର୍ଣ୍ଣମେଣ୍ଟ ପଛରେ ପଡ଼ିଯିବ, ତୁମକୁ 10 କୋଟି କିଏ ଦେଇଦେଲା, ଆଗେ ଗଭର୍ଣ୍ଣମେଣ୍ଟ କହିବ କୋଉଟା ଆଣିଲା କଣ କଲା ତାକୁ ଏକ୍ସପ୍ଲେନେସନ, ତୁମର ଖାଲି ଓକିଲ ତମ ମୁଣ୍ଡ ଖର୍ଚ୍ଚ କରି ପଇସାରେ ଦିନ ଚାଲିଯିବ, କେଉଁଠି ରଖିବି, ଏ 10-15 ଲକ୍ଷ ହେଲେ ମୁଣ୍ଡ ଖରାପ ହେଇଯାଉଛି, କୋଉଠି ରଖା ହବ, ବର୍ତ୍ତମାନ ଗଭର୍ଣ୍ଣମେଣ୍ଟର ଯେଉଁ ନିୟମ ହେଇଗଲା, ତୁମ ଦ୍ୱାରା 20 କୋଟି ହବ କଣ କରିବ, ସେଠି ଆଜି ଇଣ୍ଟରେଷ୍ଟ ଖସିଲା କାଲି ବଢିଲା, କୁଆଡେ ରଖ କଣ କର କୋଉଠୁ ଆଣିଲା, ଏ ବଡ ଚିନ୍ତାର ଜିନିଷ, ଦାନ ହୃଦୟ ଯେ ତୁମେ ବ୍ୟବହାର କରିପାରିଲ ଅର୍ଥଙ୍କୁ ଭଗବାନଙ୍କ ସେବାରେ ବୈଷ୍ଣବ ମାନଙ୍କ ସେବାରେ, ସେଟା ହେଉଛି ସଦୁପଯୋଗ, ବ୍ରାହ୍ମଣ ହୃଦୟ ଏମିତି ହେବା ଦରକାର, ବୈଷ୍ଣବ ମାନେ ସ୍ୱାଭାବିକ ବ୍ରାହ୍ମଣ, ତାଙ୍କର ଯାହାର କୃପଣତା ରହିଛି, ନିଜ ଭାବନା ରହିଛି, ସବୁବେଳେ ମୁଁ ଖାଇବି ମୁଁ ରହିବି, ସେ ତ ବୈଷ୍ଣବ ହେଇପାରିବେନି କେବେ, ବୈଷ୍ଣବ ମାନେ ଉଦାର ମାନ ସବୁବେଳେ, ସଂକୀର୍ଣ୍ଣ ମାନ ମାନେ କେବେ ବୈଷ୍ଣବ ହେଇପାରିବେନି, ସେ ବିଷ୍ଣୁ ଭକ୍ତ ହେଇପାରିବେନି, କାରଣ ବିଷ୍ଣୁ ସଂକୀର୍ଣ୍ଣ ନୁହନ୍ତି, ସବୁବେଳେ ମୋ ଜିନିଷ ମୋ ଜିନିଷ, ଭଗବାନ ସେମିତି ଚାହାନ୍ତିନି, ସମସ୍ତେ ଭଗବାନଙ୍କର ସନ୍ତାନ ତାହେଲେ ଗୋଟେ ଖରାପ ଲୋକ କାହାର ସନ୍ତାନ, ଯଦି ସମସ୍ତେ ଭଗବାନଙ୍କର ସନ୍ତାନ ଆମେ କହୁଛେ, ସମସ୍ତେ ଆମେ ଈଶ୍ୱରଙ୍କର ସନ୍ତାନ, ତାହେଲେ ଗୋଟେ ମଦ ଖାଇବା ଲୋକ ବି ଈଶ୍ୱରଙ୍କର ସନ୍ତାନ, ସେ ବୁଝିପାରୁନି, କିନ୍ତୁ ଆମେ ଜଣେ ବୈଷ୍ଣବ ସେ ବୁଝିବା ଦରକାର, ଆଉ ସବୁ ସମସ୍ତେ, ତେଣୁ ଆମେ ଯଦି କାହାକୁ ଘୃଣା କଲେ ତତ୍ତ୍ୱ ହିସାବରେ ତାହେଲେ କାହାକୁ ଘୃଣା କଲେ, ଈଶ୍ୱରଙ୍କ ସନ୍ତାନକୁ ହିଁ ଘୃଣା କଲେ, ପରମଂଶମାନଙ୍କର ଦୃଷ୍ଟି ସୁ ଏଭଳି, ଯେହେତୁ ଆମେ ପ୍ରଚାର କରୁଛେ କମସେ କମ ମଧ୍ୟମ ଅଧିକାରୀ ସ୍ତରରେ ତୁମେ ଡିସ୍କ୍ରିମିନେଟ କରୁଛ, କୃପା ମୈତ୍ରୀ ଉପେକ୍ଷା 3 ଗୁଣ ରହିଲା, କୃପା କରିବ ମୈତ୍ରୀ ସ୍ଥାପନ କରିବ, ଯେଉଁମାନେ ତଳେ କଣ କୁହାଯିବ କନିଷ୍ଠ ସେମାନଙ୍କୁ କୃପା କରିବ, ଯେଉଁମାନେ ତୁମ ସାଙ୍ଗ ମୈତ୍ର କରିବ, ଯେଉଁମାନେ ଦୋଷୀ ତାଙ୍କୁ ଉପେକ୍ଷା କରିବ, ଏ ମଧ୍ୟମ ଅଧିକାର ଲକ୍ଷଣ, ଭଗବାନ ସବୁ କହୁଛନ୍ତି ଏକାଦଶ ସ୍କନ୍ଧରେ ଅଛି ନା, ଯା କରୋତି ସ ମଧ୍ୟମ ଈଶ୍ୱର ତତ୍ଧିନେଷୁ ବାଲିସି, ସେ ଶ୍ଳୋକରେ ଅଛନ୍ତି, କୃପା ମୈତ୍ରୀ ଯୋଗ କରନ୍ତି, କୃପା ମୈତ୍ରୀ ଉପେକ୍ଷା ଯୋଗ କରନ୍ତି ସ ମଧ୍ୟମ, କୃଷ୍ଣ ଭାବକୁ ହେଲା ବହୁତ ବ୍ୟବହାର ଶିଖିବାକୁ ପଡ଼ିବ, ଯେଉଁମାନେ ସମାଜ କର୍ମ ସେମାନଙ୍କ ସହିତ ମୈତ୍ରୀ ସ୍ଥାପନ କରିବାକୁ ପଡ଼ିବ, ଅତ୍ୟନ୍ତ ମୈତ୍ରୀପୂର୍ଣ୍ଣ ବ୍ୟବହାର ହେବା ଦରକାର, ଫ୍ରେଣ୍ଡସିପ୍ ରହିବା ଦରକାର, କେହି କେବେ ଭାବିବା ଉଚିତ ନୁହେଁ ମୁଁ ଠିକ୍ ରହିଛି, ତୁମେ ଯେତେ ଠିକ୍ ରହିଥା ତୁମର କାମ ଆସିବ, ତୁମର ସମୟ ଆସିବ ଅନ୍ୟ ପାଖରେ, ସମୟ ସହିତ ଅନ୍ୟ ପାଖରେ ତୁମର କାମ ପଡ଼ିବ, ତୁମେ ଯଦି ମୈତ୍ରତା ନଥିବ ତୁମେ କଣ କରିବ, ଜଗତରେ କେହି କହିପାରିବନି ନାଇଁ ନାଇଁ ମୁଁ ତା ସହିତ ରିଲେସନ୍ ନ ରଖି ଚଳିପାରିବି, ନାଇଁ ନାଇଁ ଗୋଟେ ଓଡ଼ିଆରେ କୁହନ୍ତିନି ଗଦପାଦ ଧରିବାକୁ ପଡ଼ିବ, କୁହନ୍ତିନି ଭଗବାନ ତ ଗଦପାଦ ଧରିଲେ ଆଉ, ଲୋକମାନେ କୁହନ୍ତି ସେ କୋଉ ପୁରାଣରେ କଣ ପଡ଼ିଛନ୍ତି ଲୋକମାନେ କହିବେ, ଭଗବାନ ତ ଗଦପାଦ ଧରିଲେ ଆଉ, ଗୋଟେ ଗଦର ପାଦ ବି ଧରିବାକୁ ପଡ଼ିବ, ଯେଉଁମାନେ ଅତ୍ୟନ୍ତ ଚତୁର ଶାସ୍ତ୍ରାନୁଶୀଳନ କରନ୍ତି ସେମାନେ ଶାସ୍ତ୍ରାନୁଶୀଳନ କରି ସେ ଜାଣିବେ, ଶାସ୍ତ୍ରାନୁଷ୍ଠାନ ଶାସ୍ତ୍ର କଣ କହୁଛନ୍ତି କେମିତି ଚଳିବାକୁ ପଡ଼ିବ ଆମକୁ କମସେ କମ ଏଇଭଳି, ଦ୍ୱେଷୀ ଯେଉଁମାନେ ଅତ୍ୟନ୍ତ ଦ୍ୱେଷ କରୁଛନ୍ତି କର୍ମୀ ଲୋକ ଯେଉଁମାନେ ଭକ୍ତକୁ ଦ୍ୱେଷ କରୁଛନ୍ତି ତାଙ୍କୁ ଉପେକ୍ଷା କରିବେ, ତାଙ୍କ ସାଙ୍ଗରେ ବେଶୀ ଫ୍ରେଣ୍ଡସିପ୍ କରିବନି, ତାଙ୍କ ସାଙ୍ଗରେ ବନ୍ଧୁତା କରିବନି, ଆଉ ଯେଉଁମାନେ ତୁମର ସମାସ୍କନ୍ଦ ତାଙ୍କ ସାଙ୍ଗରେ ମୈତ୍ରୀ ସ୍ଥାପନ କରିବ, ମୈତ୍ରତା ସ୍ଥାପନ କରିବ, ସ୍ପର୍ଦ୍ଧା କରିବନି, ସ୍ପର୍ଦ୍ଧା କରିବନି, ସ୍ପର୍ଦ୍ଧା ମାନେ କ'ଣ, ତାଙ୍କ ଆଗରେ ଗୋଟେ ପ୍ରାଉଡ଼ ନେଚର ଦେଖେଇବା ଏସବୁ କରିବା ଉଚିତ ନାହିଁ। ଆଉ ଯେଉଁମାନେ କନିଷ୍ଠ ତାଙ୍କୁ କୃପା କରିବ। ନାରଦ ମୁନି ସେଇଟା କହିଲେ ନା, ଆଉ ଧ୍ରୁବ ମହାରାଜଙ୍କ ସେ ଶ୍ଲୋକ କହିଲେ ନା, ତାପେ ଅଭିଭୂ ଏତେ ଗୁଣାଧିକାନ ମୁଦମ ଲିପ୍ସେସ ଅନୁକ୍ରୋଶ ଗୁଣାଧମା ମୈତ୍ରୀ ସମାନାତ ଅନୁଚ୍ଛେଦ ନ ତାପେ ଅଭିଭୂ ଏତେ। ମହାଜନଙ୍କର ବାଣୀ ଏସବୁ, ଭାଗବତଙ୍କର ବାଣୀ, ସଂସାର ଜଣେ ତାପ କାହିଁକି ପାଉଛି, ଇତ ପାଇଁ ପାଉଛି, ଦୁଃଖୀ କାହିଁକି ଏଇଭଳି ଦୁଃଖୀ, ଇତ ପାଇଁ ହିଁ ସେ ଦୁଃଖୀ। ଗୁଣାଧିକାନ ମୁଦମ ଲିପ୍ସେତ ନିଜଠାରୁ ଗୁଣ ଧନରେ ଜ୍ଞାନରେ ରୂପରେ ନିଜଠୁ ଗୁଣରେ ଅଧିକ ବ୍ୟକ୍ତିକୁ ଦେଖିଲେ କଣ ହବ, ଲିପ୍ସେତ ମୁଦମ ଲିପ୍ସେତ ଖୁସି ହବ। ଜଣେ ବୈଷ୍ଣବ କହିଲେ ତାକୁ କାହାକୁ ପଚାରିବା ଦରକାର ନାହିଁ, କେତେ ଲୋକ ଆମକୁ ସମ୍ମାନ କରୁଛନ୍ତି ଦରକାର ନାହିଁ, ଆମେ କହିଲେ ଭାଗବତ ପଢ଼ିଦେଇକି ଯଦି ଅନୁଶୀଳନ କରିଦେବା, ଭାଗବତ ଅନୁଶୀଳନ କୁହାଯାଏ, ଶାସ୍ତ୍ରାନୁଶୀଳନ କୁହାଯାଏ, ଅନୁଶୀଳନ ଶବ୍ଦ ଲାଗୁଛି, ଶାସ୍ତ୍ରକୁ ଆତ୍ମୀୟ ଜ୍ଞାନ କରିକି ନିଜସ୍ୱ କରିକି ଇଏ ଭଗବାନଙ୍କର ବାଣୀ ଅବତାର ତାକୁ ହୃଦୟ ଭିତରକୁ ନବା, ସେ ଶାସ୍ତ୍ର ତୁମକୁ ଦେଖେଇଦେବ। ଶାସ୍ତ୍ର ସାଧୁଙ୍କର ବାଣୀ ଶାସ୍ତ୍ର ଗୋଟେ ମିରର ଭଳି, କଣ ମିରର, କଣ ଦର୍ପଣ, ଦର୍ପଣ, ଦର୍ପଣ କଣ କରୁଛ, ତୁମ ରୂପଟାକୁ ଦେଖିଦଉଛ, ହଁ ଏଇଟା ହଉଛି ଏହା। ସେଥିପାଇଁ ସାଧୁର ବାକ୍ୟ ଶାସ୍ତ୍ର ବାକ୍ୟ ତୁମ ହୃଦୟ ଭିତରେ ଗୋଟେ ଆନ୍ଦୋଳନ ସୃଷ୍ଟି କରେ। ସେଥିପାଇଁ ସବୁ ଲୋକ କହନ୍ତି କଣ, ସାଧୁ ସେ ପ୍ରବଚନ ସରି ଆପଣ ତ ଯାହା କହିଲେ ମୋ ପାଇଁ କହିଲେ, ଆରେ ତୁମ ପାଇଁ କଣ, ଆମେ କହୁଛୁ ଆମେ କଣ ବ୍ୟାସାସନ କରୁଛୁ, ତୁମକୁ ଜାଣିଛୁ, ସେ ଶାସ୍ତ୍ର ସ୍ୱଭାବ, ଶାସ୍ତ୍ର ବାକ୍ୟ କଣ କରିବ, ତୁମେ ଯଦି ଶାସ୍ତ୍ର ଅନୁସରଣ କରୁଥିବ, ତୁମେ ଜଣେ ସଚ୍ଚୋଟ ବ୍ୟକ୍ତି, ତୁମ ହୃଦୟ ଭିତରକୁ ଶାସ୍ତ୍ର ଯାଇକି ତୁମକୁ ଦେଖେ ଚିହ୍ନେଇଦେବ, ଆଚ୍ଛା ତୁମର ଏଇଟା ହଉଛି ସ୍ୱଭାବ, ତୁମର ଏଇଟା ହଉଛି ସ୍ୱରୂପ, ଶାସ୍ତ୍ର ଅନୁସରଣ କରାଯାଏ। କିମ୍ବା ସେ ଭକ୍ତିପଥର ଆଗକୁ ଯିବା ପାଇଁ ଚାହୁଁଥିବ, ଶାସ୍ତ୍ର ତୁମକୁ ଦେଖେଇଦେବେ, ଦେଖ ତୁମେ ଏଇ ବାଟରେ ହିଁ ଯିବାକୁ ପଡିବ। ଶାସ୍ତ୍ର କେତେବେଳେ ହେଲେ ଆମେ ପଣ୍ଡିତ ହବେ ଜିନିଷ ଘୋଷା ଘୋଷି କରିକି ଦେଖୁଛ ନା, ସଂସ୍କୃତ ପଢିକି ସବୁ ଶ୍ଳୋକ ମନେ ରଖିକି କଣ କରିବୁ ନା କହୁଛନ୍ତୁ, ଆମେ କହିବା ଏଇଟା ଆମର ଏତେ ଆବଶ୍ୟକ କିଛି ନାହିଁ। ଶାସ୍ତ୍ରକୁ ତୁମେ ଭଲ ପାଅ, ଶାସ୍ତ୍ରକୁ ଯଦି ତୁମେ ଚାହୁଁଛ ପ୍ରୟୋଗ କରନି, ଶାସ୍ତ୍ରକୁ ପ୍ରୟୋଗ କଲେ ସେ କଣ, ସେ ଅପ୍ରାକୃତ ଜିନିଷ ନା, ତୁମେ ପ୍ରୟୋଗ କରିକି ଆମେ କିନ୍ତୁ ପ୍ରୟୋଗ କରିବା, ଭଲ ପାଇବାକୁ ପଡିବ। ସେ ବିଭୂ ବସ୍ତୁ, ଭାଗବତ ବିଭୂ ବସ୍ତୁ, ଶାସ୍ତ୍ର ବିଭୂ, ତାଙ୍କୁ ଯଦି ତୁମେ ଭଲ ପାଇବ, ଭଲ ପାଇଲେ ସେ ତୁମ ମନରେ ରହିଯିବେ। ତୁମେ କଣ କହିବାକୁ ପଡିବ, କେମିତି କହିବାକୁ ପଡିବ, କିଭଳି ସେ ଶ୍ଳୋକଟା କେଉଁଠି ବ୍ୟବହାର କରିବ, ଏମିତି କୋଉଠି ଲେଖାଯାଏନି, ଏମିତି କୋଉଠି ଲେଖାଯାଏନି, କୋଉଠି କେମିତି କହିବାକୁ ପଡେ, କୋଉଠି କଣ କରିବାକୁ ପଡେ। ତୁମେ ସେମିତି ଷ୍ଟେରିଓଟାଇପ୍ କାହାକୁ ଶୁଣିକି ଯେତେବେଳେ କହୁଛ, ସେଟା ତୁମେ ପୁରା ଶୁଣିକି ତା ମୁଣ୍ଡରେ ରଖିବ, ତାପରେ 50% ପଳେଇବ କି 30% ପଳେଇବ, ତୁମେ ଆଡ୍ କରିବ। ଶାସ୍ତ୍ର ଯାହା କୃପା କରିବେ, କେଉଁଠି କେଉଁ ଶ୍ଳୋକ ଲାଗିବ, ତାର ଅର୍ଥ କଣ, କେମିତି ଲାଗିବ, କେଉଁଠି ଲାଗିବ, ସେ ତାଙ୍କୁ ସବୁ ଦେଖେଇଦେବେ। ଶାସ୍ତ୍ର ଶାସ୍ତ୍ର ଅନୁଶୀଳନ, ଶାସ୍ତ୍ରଙ୍କର କୃପା ଅଛି ନା, ସାଧୁଙ୍କର କୃପା ନା, ସାଧୁ ଶାସ୍ତ୍ରଙ୍କର କୃପାରେ ସେ ଉନ୍ମୁଖ ହେଇ ଜାଣିଯିବ। କହିଲେ ନା ଗୁଣାଧିକାନ ମଧ୍ୟ ଲିପ୍ସେ, ନିଜଠୁ ଅଧିକା ଜ୍ଞାନରେ ସୌନ୍ଦର୍ଯ୍ୟରେ ବିଦ୍ୟାରେ ଅଧିକା ଗୁଣବାନ ବ୍ୟକ୍ତିକୁ ଦେଖି ଖୁସି ହବ, କଣ କରିବନି, ଈର୍ଷା କରିବନି, ଆଶ୍ଚର୍ଯ୍ୟ ହବନି। ଗୁଣାଧିକାନ ମଧ୍ୟ ଲିପ୍ସେ ଅନୁକ୍ରୋଶ ଗୁଣାଧମାତ୍, ଗୁଣାଧମାତ୍ ନିଜଠାରୁ ଗୁଣରେ କମ୍, ଯିଏ ରୂପରେ କମ୍, ବିଦ୍ୟାରେ କମ୍, ଜ୍ଞାନରେ କମ୍, ଧନରେ କମ୍, ତାକୁ ଦେଖି କଣ କରିବ, କୃପା କରିବ, ଅନୁକ୍ରୋଶ ଗୁଣାଧମା, ତାକୁ ଘୃଣା କରିବନି। ଆଉ ମୈତ୍ରୀ ସମାନାତ୍ ଅନ୍ୱେଚ୍ଛେଦ, ଯିଏ ମୈତ୍ରୀ ଯିଏ ଯେଉଁମାନେ ସମାସ କରନ୍ତି ତାଙ୍କ ସାଙ୍ଗରେ କଣ କରିବ, ମୈତ୍ରୀ ସ୍ଥାପନ କରିବ, ନା ତାପେ ଅଭିଭୂ ଏତେ, ସେ ବ୍ୟକ୍ତି କେବେ ସଂସାର ତାପ ପାଇବନି। ନାରଦ ମୁନି କହୁଛନ୍ତି କେତେ ସରଳ କଥା ସବୁ କହିଛନ୍ତି। ଆଉ ଭକ୍ତନ ଠାକୁର ସେଟା ଲେଖିଲେ, ବୈଷ୍ଣବ ବନ୍ଧନ ଲେଖିଲେ, କନିଷ୍ଠ ଆଦରେ ମଧ୍ୟମେ ପ୍ରଣନ୍ତି ଉତ୍ତମେ ଶୁଶ୍ରୂଷା ଗଣୀ ଲେଖିଥିଲେ ସବୁ, ସେ ଭାଗବତ ସିଦ୍ଧାନ୍ତ ସବୁ ରଚନା କରିଛନ୍ତି ନା। କନିଷ୍ଠଙ୍କୁ ଆଦର କରିବାକୁ ପଡିବ, ମଧ୍ୟମକୁ ପ୍ରଣନ୍ତି କରିବାକୁ ପଡିବ। ବୈଷ୍ଣବ ଜଗତରେ, ବୈଷ୍ଣବ ଜଗତ ବହୁତ ଉନ୍ନତ, ଏ ସଂସ୍କାର ବହୁତ ପ୍ରବଳ ସଂସ୍କାର ଆବଶ୍ୟକତା ରହିଛି, ଏଥିରେ ମାନ ଅଭିମାନ ଦୋଷ ଗୁଣ ବିଚାର। ଯେ କଳିଯୁଗଟା, କଳିଯୁଗ ଆସିଗଲା ତ କଳିଯୁଗରେ କଣ ହେଲା, କଳି ସବୁ ଏମିତି ଉତ୍ପାଦ କରୁଛି, ଆଉ ଗୋଟେ ଜୀବର ବୈଷ୍ଣବମାନଙ୍କର ସ୍ୱଭାବ ତୁ ଦେଖିଲେ ତୁମକୁ ଭଲ ଲାଗୁନି। କଳିର ଉତ୍ପାଦ, କଳି ଦ୍ୱାରା ଗ୍ରସ୍ତ ହେଉଛନ୍ତି, ବିଭିନ୍ନ କାମନା ବାସନା ରହିଲା ମାନେ ତୁମେ ବୈଷ୍ଣବ ହୁଅ କି ଅବୈଷ୍ଣବ ହୁଅ, କଳି କାହାକୁ ଛାଡ଼ିବନି, କଳିଙ୍ଗର କାର୍ଯ୍ୟ ହେଲେ ସେ ଦେଖିବ ୟାର ଶୁଦ୍ଧ ଭାବନା ନାହିଁ, ତ ପଛରେ ସେ ପଡିକି ରହିବ, ଲାଭ ପୂଜା ପ୍ରତିଷ୍ଠିତ ବୈଷ୍ଣବ ହୁଅ କି ନ ହୁଅ ତ ପଛରେ ରଖି ରହିବ ବୋଲି ଏଇ କଥାରେ ଆମେ ମେଡ଼ିକି ପଳେଇ ଆସିଲେ। ବ୍ରାହ୍ମଣ ହୃଦୟ ପତ ଅତ୍ୟନ୍ତ ଉଦାର ଦାନଶୀଳ ଆଶ୍ଚର୍ଯ୍ୟ ହେଇଗଲେ ସଖାମାନେ ଗଲେ ଦେଖିଲେ ଯେତେବେଳେ ଏତେ ବଡ ଯଜ୍ଞ ସୁନ୍ଦର ଏତେ ବେଦଧ୍ୱନି ହଉଛି ଏମିତି ସଜା ଯାଇଛି, ତାଙ୍କର ଆଶା ଥିଲା ଆଜି ବହୁତ ବଡ ଫିଷ୍ଟ ମିଳିବ। ସେ ସରଳ ଥିଲେ, ସରଳ ବ୍ୟକ୍ତିର ସବୁବେଳେ ଅନ୍ତରରେ ଆନନ୍ଦ ଆସେ, ତାର ଦୁଃଖ କେତେବେଳେ ନାହିଁ, କେତେବେଳେ କେମିତି ଦୁଃଖୀ ହେଇଗଲେ ବି ସାଙ୍ଗେ ସାଙ୍ଗେ ତାଙ୍କୁ ଆନନ୍ଦ ମିଳିଯିବ, ସେ କୌଣସି ଗୋଟେ ଜିନିଷରେ ସେବାରେ ହଉ ନାମରେ ହଉ ଆନନ୍ଦ ମିଳିବ, ତା ଅନ୍ତରଟା ଅଛି ନା, ତା ଅନ୍ତରଟା ନିଷ୍କପଟ ଅଛି ନା। ଏମାନେ ଗଲେ ଯେତେବେଳେ ଦେଖିଦେଲେ ଭଗବାନ କହିକି ପଠେଇଲେ, ତୁମେ ମୋ ନାଁ କହିଲେ ସେ ଦେବେନି, ମୋ କୃଷ୍ଣ ଜାଣିଲେ ଯେ ମୋ ପ୍ରତି ସେମାନଙ୍କର କଣ ଅଛି, ଟିକେ ଆଦର ଅଭାବ ଅଛି, ନହେଲେ ସେମାନେ ସ୍ୱର୍ଗକୁ ଯିବା ପାଇଁ ହେଲେ ଯଜ୍ଞ କରିବା କଣ ଦରକାର ଥିଲା, ମୋତେ ଆସିକି ପଚାରିବାର ଥିଲା। ମୁଁ ଏତେ ଲୀଳା କଲିଣି ଅଘାସୁର ବକାସୁର ଏତେ ଲୀଳା କଲିଣି, ମୋର କୀର୍ତ୍ତି ଏତେ, ସେଥିରେ କମ୍ ସେ କମ୍ ବ୍ରାହ୍ମଣ ମାନେ ମୋତେ ଆସିକି ପଚାରିବାର ଥିଲା ନା, ତାର ମୋତେ ହୀନ ଭାବୁଛନ୍ତି, ମୁଁ ଜାଣିପାରୁନାହାନ୍ତି। ସ୍ୱର୍ଗକୁ ଯିବା ପାଇଁ ଦେବତାଙ୍କୁ ସେ ପୂଜା କରୁଛନ୍ତି, ଆଉ ସେ ଦେବତା ମାନେ ଆସିକି ବ୍ରହ୍ମା ବିଭବନ ଲୀଳା ଅଲଗା ଆଦି ଲୀଳାରେ ଆସିକି ମୋ ଲୀଳାକୁ ଦେଖୁଛନ୍ତି, ମୋ ଗୋଡ଼ ତଳେ ପଡୁଛନ୍ତି। କିଛି ଜାଣିନି, ମୋ ନାଁ କହିବନି, ସେ ଜ୍ଞାନୀ ଯୋଉମାନେ ପ୍ରକୃତରେ ଜ୍ଞାନୀ ଗୁଣେ ଲୋକ ସେମାନେ ପ୍ରଚାରିତ ହେବାକୁ ଚାହାନ୍ତିନି, ନିଜେ ପ୍ରଚାରିତ ହବ ନା ବହୁତ ବଡ ଗୋଟେ ବାଧକ ହେଇଯାଏ, କାରଣ ସମ୍ମାନଙ୍କୁ ଗୋଟେ ସମ୍ମାନର ଏମିତି ମୂଲ୍ୟ ଅଛି, ଜୀବନର ସବୁଠୁ ଯଦି କିଛି ମୂଲ୍ୟବାନ ଥାଏ ଧନ ଠାରୁ ସବୁଠାରୁ ତୁମେ ସବୁ ଜଳାଞ୍ଜଳି ଦେଇଦେବ, କିନ୍ତୁ ସମ୍ମାନଙ୍କୁ ଛାଡ଼ି ପାରିବେନି। ମହାପୁରୁଷ ପାଇଁ ଅମାନିନ କହିଥିଲେ, ଅମାନିନ ମାନ ଦେନ, ସମ୍ମାନଟା ଛାଡ଼ିବା ଏତେ ସହଜ ନୁହେଁ, ମୋର ସମ୍ମାନ ସମସ୍ତଙ୍କ ସମ୍ମାନ ଦରକାର। ସମ୍ମାନ କାହା ପାଇଁ ଦରକାର, ସ୍ୱର ପାଇଁ ନା ଆତ୍ମା ପାଇଁ, ଗୋଟେ ମୂଳବାହୀ ସ୍ୱର ପାଇଁ ସମ୍ମାନ ଦରକାର, ତାକୁ ଡେଜିଗ୍ନେସନ ଦରକାର, ଲୋକ ଖୁସି ହେବେ ପ୍ରଶଂସା କରିବେ, କିନ୍ତୁ ସେଇଟା ସେଇଟା ସତ୍ୟ ନୁହେଁ। ଜଗତରେ ପ୍ରଶଂସାକୁ କିଏ ନ ଚାହୁଁଛି, ସମସ୍ତେ ଦେବତ ପର୍ଯ୍ୟନ୍ତ ସମସ୍ତେ ଚାହୁଁଛି, ନିନ୍ଦାକୁ କିଏ ହଜମ କରିବ, ନିନ୍ଦାକୁ ସହ୍ୟ କରିବା ବହୁତ କଷ୍ଟ। ତୋର ସଖାମାନେ ତାହେଲେ ଗଲେ, ଯିବା ପୂର୍ବରୁ କୃଷ୍ଣ କହିଥିଲେ ଦେଖ ସେମାନେ ମୋତେ ଭଲ ପାଉନାହାନ୍ତି, ତୁମେ ବଳରାମଙ୍କ ନାମ କହିବ, କମ୍ ସେ କମ୍ ବଳରାମ ହେଉଛନ୍ତି ମର୍ଯ୍ୟାଦା ସମ୍ପର୍ଣ୍ଣ ଆଉ ସେ କ୍ଷତ୍ରିୟ, ତୁମେ ତାଙ୍କ ନାମ କହିବ, ମୋ ନାଁ କହିଲେ ସେମାନେ ମୋତେ ଭଲ ପାଆନ୍ତିନି। ମଥୁରା ରହିବା ଲୋକ ଭଲ ପାଆନ୍ତିନି ମାନେ ଏଇଭଳି ଦୃଷ୍ଟିରୁ ମୋର ମହିମା ଜାଣନ୍ତିନି, କିମ୍ବା ସେମାନେ ତାଙ୍କର ଅନ୍ତର ଭିତରେ ସୁକାମନାଟା ପ୍ରବଳ ରହିଛି ସ୍ୱର୍ଗକୁ ଯିବା ପାଇଁ। ହୃଦୟଟା ଶୁଦ୍ଧ ହବାର ଅଛି ନା, ହୃଦୟକୁ ଯଦି ଅତ୍ୟନ୍ତ ଆବିଳତା କିଏ କରୁଛି ସିଏ ହଉଛି ସୁକାମନା, ନିଜର ଯୋଉ କାମନାଟା ରହିଛି, ଜୀବ ଗୋଟେ କେମିତି ମାନେ କଣ କୁହାଯିବ ଗୋଟେ ଅନ୍ଧକାର ଭିତରେ ରହିଛି, ସିଏ ତା ଭାଗ୍ୟଟାକୁ ଜାଣିନି କିନ୍ତୁ ତାର ଗୋଟେ କାମନାଟା ଦିନ ପରେ ଦିନ ବଳବତ୍ତର ହଉଛି, କାଲି ଆମର କଣ ହବ, ଆମେ କାଲି ବଞ୍ଚିବା କି କାଲି ମରିବା, କି କାଲି କରୋନା ଏବେ କଣ କରୋନା ମାଡ଼ିଛି, କାଲି କରୋନାରେ ଯାଇକି ବେଡେଡ୍ ହବା କୋଉଠି ହସ୍ପିଟାଲରେ ତା ଜଣା ନାହିଁ, କିନ୍ତୁ ଯୋଜନାଟା ଅଛି ନା ନାହିଁ, ପ୍ରତ୍ୟେକ ଭିତରେ ଗୋଟେ ଯୋଜନା ରହୁଛି, ସୋ କାମନା କିଛି ରହୁଛି, ସେ କାଳ ଯୋଉ ରହିଛି ତାର ମସ୍ତକ ଉପରେ ଅସ୍ତ୍ର ଧରିକି ସେ ତାକୁ ଜାଣିପାରୁନି, ନିଜର କାମନାଟା ଯୋଉ ରହିଛି ନା, ଏଇଟା ଗୋଟେ ବହୁତ ବଡ ବାଧା ଭକ୍ତିରେ, ସୋ କାମନା ରହିଛି, ସେ କାମନାଟାକୁ ପରିବର୍ତ୍ତନ କରିବାକୁ ପଡେ, ସେଟା ପ୍ରେମ ହେଇଯାଏ କେମିତି କୃଷ୍ଣଙ୍କ ପାଇଁ, କୃଷ୍ଣଙ୍କ ପାଇଁ ଯୋଜନା, କୃଷ୍ଣଙ୍କ ପାଇଁ ଚିନ୍ତା, ଏଇଟା ନିଜ ଚିନ୍ତା ଆଉ କଣ, ସ୍ୱର୍ଗକୁ ଯିବା ପାଇଁ ଚିନ୍ତା ତାଙ୍କର ଅଛି, ଏମାନେ ପହଞ୍ଚିଲେ କୋଉମାନେ ସଖାମାନେ, ଭଗବାନ କୃଷ୍ଣ କହିଛନ୍ତି ବଳରାମଙ୍କ ନାମ କହିବ ତାପରେ ମୋ ନାଁ କହିବ, ଆଗେ ମୋ ନାଁ କହିବନି। ଗଲେ ଇତ୍ୟାଦିଷ୍ଟ ଭଗବତ ଗତ୍ୱଚନ୍ତି ତଥା କୃତାଞ୍ଜଳି ପୁଟା ବିପ୍ରାନ୍ ଦଣ୍ଡବତ ପତିତା ଭୂମି କୃତାଞ୍ଜଳି ପୁଟା ଇତି ସ୍ୱେଷାମ ସୁଶୀଲ୍ୟମ ଅଭିବ୍ୟଞ୍ଜୟତୁ ତତ୍ସ ତଦାନୀ ଭିକ୍ଷା ପ୍ରାପ୍ରତ ପ୍ରାପ୍ୟାର୍ଥକମ ଏବ। ଭଗବାନଙ୍କର ଭକ୍ତ କେମିତି ଏମାନେ କେଉଁ ଗୁଣରେ ସରି ହେବେ, ସଖାମାନଙ୍କର କେଉଁ ଗୁଣକୁ ସରି ହେବେ, କୋଉମାନେ ଏଇ ବ୍ରାହ୍ମଣ ମାନେ, ସଖାମାନେ ଯାଇକି ତାଙ୍କ ପାଦତଳେ ପଡ଼ିଗଲେ ପ୍ରଣତି କୃତାଞ୍ଜଳି ପୁଟରେ। ଭଗବାନଙ୍କ ଭକ୍ତ ଏମିତି ନୁହନ୍ତି, ବହୁତ ମହାନ ଗୁଣରେ ମଣ୍ଡିତ। ଭାଗବତ ଅନୁଶୀଳନ କରିବା, ଦେଖିବା ସୁଧାଇ କରିବା, ଭାଗବତଙ୍କୁ ଉପଲବ୍ଧ କରିବା, ତାହେଲେ ଜଣେ ବୈଷ୍ଣବ ହବାଟା କେତେ ବଡ అతీవుడ ఉన్నత స్థితి. భగవాన్ గారు పరిస్థితి దశమన్ గారికి మొన్నరెడ్డి గర్భాశులని ఈ ఈ కన్నా కోణం మరిచి ఒకాసుర ఒకాసుర కెత్తి కోణం కొరిచి ఆమె కొన ఉంటే ఆమె తార సుఖ ఆమె కొన తాపక మా గీ పని జీవన అయితే స్వర్ణ చలిగలి ఇప్పుడు కలి ఇంటికోలేండి ప్రణామం చేయించుకోలేదు ఇంకోలే ఇది అధిష్ట భగవత గొప్ప జాచంతి తథా తే తథా సేభలి భావరే తంగ పక్కకు గలే జేభలి కృష్ణ కోయితిలి మగ్య పై భగవాన్ మగ్య పై పఠై దూచింది తుమే పని తుమే కృష్ణ పక్కకు గలే కృష్ణ కోయజా మగ్జా జా ଏଇଟା କୃଷ୍ଣର ସ୍ୱଭାବ ପରୀକ୍ଷା କରିବା ଟିକେ ବୁଲେଇବା ଯେତେବେଳେ କହିଲେ ପଠେଇଲେ କୃତାଞ୍ଜଳି ପୁଟା ବିଭ୍ରାଣ ଦଣ୍ଡବତ ପତିତ ଭୂଇ ବା ଭଗବାନଙ୍କ ପାର୍ଷଦ ମାନେ କେମିତି କେମିତି ପ୍ରଣାମ କଲେ ଦଣ୍ଡବତ ଭୂମି ଭୂମିରେ ଦଣ୍ଡବତ ହେଇ ପତିତ ଭୂଇ ଭୂମିରେ ଭୂମିରେ ପତିତ ହେଇକି ଦଣ୍ଡବତ ହେଲେ କିଭଳି ଦଣ୍ଡବତ ହେଲେ କୃତାଞ୍ଜଳି ପୁଟ ପ୍ରଧାନକି କର୍ଣ୍ଣ ଖାଇବା ପାଇଁ ଏଠି ଯୋଉ ଗଲେ ଏତେ ପ୍ରଣାମ କଲେ କାହିଁକି ପ୍ରଣାମ କଲେ ଦେଖାଉଛନ୍ତି ବାବୁ ଯେତେବେଳେ ବ୍ରାହ୍ମଣ ଦେଖୁଛ କଣ କହୁଛ ନନା ନମସ୍କାର ନା ଆଉ କଣ କହୁଛ ଏୟା କହୁଛ ନା ଆଉ କଣ କହୁଛ ନନା ନମସ୍କାର କହୁଛ ନା ଆଉ କଣ ନା ଗୋଡ଼ତଳ ପଡ଼ି ଯାଉଛ କୋଉ ବ୍ରାହ୍ମଣ ଦେଖି ଗୋଡ଼ତଳ କିଏ ପଡ଼ିକି ଆଗେ କି କହିବ ନନା ଓଳିକି କହିଦେଇକି ତା ଚାଲିବ ଓଳିକି କହିଦେ ତା ମୁଣ୍ଡ ହଲା ଦେବ ଚାଲିବ କିଏ କିଏ ଜଗତରେ ବ୍ରାହ୍ମଣ କେମିତି କିଏ ସମ୍ମାନ ଦେଇପାରିବ ଆଉ କେତେ ସୁଗୁଣ ବ୍ରାହ୍ମଣ ହେଲା ହଁ ଆମେ ଛୋଟ ବେଳେ ଦେଖିଛୁ ସେ ମାସ କହି ଯାହା ନନାର ପାଦ ଧରିକି ଜ୍ୱର ନନାର ବ୍ରାହ୍ମଣର ଗୋଡ଼ ଧରିବ ସେଠି ସେ ମୁଣ୍ଡରେ ହାତ ଆସମାନ ହବ ଆସମାନ ହବ ଆସମାନ ପାନ ଚଉଥ ନୁହଁ ନା ତାର ସେ ମୁଣ୍ଡରେ ହାତ ଦବ ଯା ଆସମାନ ହବ ଯା ଯା ମା ଯା ସେ ନନା ତିନି ଥର ସବୁ ମୁଣ୍ଡରେ ଭାବିଲ ଶିଖିନା ନା କଣ କେତେଥର ଜ୍ୱର ହୁଅନ୍ତି ବ୍ରାହ୍ମଣ ପାଦ ଧରି କିଛି ଶିଖିନ ତୁମେ ତ ବ୍ରାହ୍ମଣ ଅଛନ୍ତି ନା ତୁମ ସାହାଯ୍ୟ ବ୍ରାହ୍ମଣ ନନାକୁ ତାଙ୍କ ପାଦ ଧରି ତିନି ଥର ନେଖା ସବୁ କେମିତି ମା ମାନେ ସେ ବେକର ଏ ଯୋଉ କଣ କୁହନ୍ତି କାନି କାନି କୁହନ୍ତି ନା ଲୁଗା କାନି ମୁଣ୍ଡରେ ଉଡାଣି ଦେଇକି ଲୁଗା କାନିଟାକୁ ପକେଇବେ ସେ ଦି ହାତରେ ନନାର ମୁଣ୍ଡ ଆଣି ତିନି ଥର ସବୁ ପାଦରେ ମାରିଥିବେ ଏମିତି 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 କରି ମାରିବ ବ୍ରାହ୍ମଣ ଭଗବାନ ବହୁତ ସମ୍ମାନ ଦିଅନ୍ତି ବ୍ରାହ୍ମଣଙ୍କୁ ଭଲ ପାଆନ୍ତି ଏମାନେ ସଖା ଏମାନେ ନିତ୍ୟ ପାର୍ଷଦ କିନ୍ତୁ କୌଣସି ଅଭିମାନ ନାହିଁ ଗଲେ ସମସ୍ତଙ୍କର ସମସ୍ତେ ଗଲେ ଏବଂ ବ୍ରାହ୍ମଣ ମାନଙ୍କର ଯୋଉ ସଖା ମାନେ ଯାଇଥିଲେ ଭୂମିରେ କୃତାଞ୍ଜଳି ଫୁଟ ହେଇ ପଡ଼ିଗଲେ ସଦ୍ଗୁଣ ଆମେ 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 ଯିଏ ବଡ ହେବା ପାଇଁ ଚେଷ୍ଟା କରିବ ସେ ଟିକେ ପଛକୁ ଦେଖିବା ଦରକାର ଯେମିତି ଜଣେ ଗୋଟେ ପ୍ଲଟ କିଣୁଛି ସେ କଣ କରୁଛି ଜାଗାଟା ଯୋଉ କିଣୁଛି ସେ କଣ ଦେଖୁଛି ଆଗେ ବ୍ୟାଙ୍କ ଆକାଉଣ୍ଟକୁ ଖେଳୁଛି କଣ କରିବା ଇନକମଟାକୁ ଦେଖିବ ବ୍ୟାଙ୍କ ଆକାଉଣ୍ଟକୁ ଖେଳିବ ସେ ଲୋନ୍ଟା ଯୋଉ ଆପ୍ଲାଏ କରିବ ସେ କୋଉ ହିସାବରେ ଆପ୍ଲାଏ କରିବ ତା ଆଗେ ଦେଖିବ ନା ସୁଝି ପାରିବି କି ନା ସେ ତା ଆକାଉଣ୍ଟ ଫାକାଉଣ୍ଟ ଖେଳିକି ଦେଖୁଛି ନା ସେଟା ଆମ ଆକାଉଣ୍ଟ ଆମେ ଖେଳିବା ଦରକାର ନା ଆମ ଆକାଉଣ୍ଟଟା କେତେ ଅଛି ଆମର କଣ ଆମର ଅଛି ଆମେ ପାଞ୍ଚ ଦଶ ବର୍ଷ ଭଜନ କରିଦେଲେ ଦେଖିବା ବିକା ହେଇଗଲା ଆମେ ଭାବୁଛୁ ଆମ ଆକାଉଣ୍ଟ ଫୁଲ୍ ହେଇଗଲା ହରି ନାମ ଦେଖିବା ଆମ ଦେଖିବା ହେଇଗଲା ଆମ ଆକାଉଣ୍ଟ ଫୁଲ୍ ହେଇଗଲା ଆକାଉଣ୍ଟ ତୁମ ଆକାଉଣ୍ଟରେ କଣ ତୁ ଜାଣିବା ପାଇଁ ଚାହୁଁଛ କି ତୁମ ଆକାଉଣ୍ଟରେ କଣ ତୁ ଜାଣିବା ପାଇଁ ଚାହୁଁଛ ତୁମେ କେତେ ବଡ଼ ଭକ୍ତ ଜାଣିବା ପାଇଁ ଚାହୁଁଛ ଭାଗବତ ଶୁଣ ଜାଣିଦେବ ଭାଗବତ ଶୁଣ ଜାଣିଦେବ ତୁମେ କେବଳ ଭାଗବତ ପଢ ତୁମ ଆକାଉଣ୍ଟରେ କଣ ଅଛି ତୁମେ ଜାଣିଦେବ ଦେଖ ଭଗବାନଙ୍କର ପାର୍ଷଦ ମାନେ କଣ ଆମେ କଣ ବ୍ରାହ୍ମଣ ଯେଉଁମାନେ ସ୍ୱର୍ଗକୁ ଯିବା ପାଇଁ ଚାହୁଁଛନ୍ତି ଆଉ ଯେଉଁମାନେ ଭଗବାନଙ୍କ ପାଖରେ ଅଛନ୍ତି ଇଏ ପ୍ରଭୁଙ୍କ ପାଖରେ ଅଛନ୍ତି ଇଏ ଯାଇ ତାଙ୍କ ବାଦଲ ପଡ଼ିଗଲେ କୃତାଞ୍ଜଳି ପୁଟ ଭୂମିରେ ପଡ଼ିଗଲେ କାହିଁକି ଚକେବତ କହିଲେ ସ୍ୱେଷମ ସୁଶୀଲ୍ୟ ଅଭିବଞ୍ଜୟତ ସେମାନେ ଅତ୍ୟନ୍ତ ସୁଶୀଳ ଥିଲେ ଭଗବାନଙ୍କର ଭକ୍ତ ସବୁ ଉଗ୍ର ନୁହେଁ ତାଙ୍କ କଥା ଭାଷା ଯୁକ୍ତି ତର୍କ ଏଇଟା ଯୋଉ ଫାଇଟିଂ ନେଚର ଆଗ୍ରେସିଭ ନେଚର କୁହନ୍ତିନି ଏଗୁଡା ଭଗବାନ ଭକ୍ତର ଲକ୍ଷଣ ଶୁଣୁ ତ ଭଗବାନ ପାଖରେ ସେଠି ଯୁକ୍ତି ତର୍କ ମାଟ ପିଟାପିଟି କିଏ ହୁଅନ୍ତିନି ଘୋ ହାଲା ଘୋ ଘା ଏଠି ସେଠି ସବୁ ନାହିଁ କିଛି ତ ଭଗବାନ ପାଖକୁ ପଶେଇବେନି ପ୍ରଭୁ ପାଖକୁ କଣ ଯିବ ତୁମେ ସେଠି ଯାଇ ପାରିବନି ତୁମେ ସେ ଗୁଣଗୁଡ଼ା ସବୁ ଥିଲେ ଜଗତ ରହିଛ ତୁମେ ସୁଶୀଲ୍ୟ ଗୁଣ ଦରକାର ନା ସୁଶୀଳ ଗୁଣ ସୁଶୀଳ ଶୀଳ ମାନେ କଣ ସ୍ୱଭାବ ସ୍ୱଭାବ ଅତ୍ୟନ୍ତ ସୁନ୍ଦର ସ୍ୱଭାବ ସୁନ୍ଦର ସ୍ୱଭାବ ପ୍ରତିପନ୍ନ ବ୍ୟବହାର ଅତ୍ୟନ୍ତ ସବ୍ ଜିନିଷ ତୁମେ ଆମର ଯେ ବହୁତ ତୁମେ ବିଜି ରହୁଛ ତୁମେ ତ ଖାଉଛ ପିଉଛ ଶୋଉଛ ତୁମେ ସବୁ ବ୍ୟବସ୍ଥା ଅଛି ଭଗବାନ ପାଖରେ ଯେଉଁମାନେ ରହିଛନ୍ତି ସେମାନଙ୍କୁ ଟୋଟାଲ କିଛି ନାହିଁ ସେମାନେ ଚବିଶ ଘଣ୍ଟା ରାତି ଅନିଦ୍ରା ହେଇକି ସବୁବେଳେ ସବୁବେଳେ ଦିନମାନେ ରୋଷେଇବାସ କରିବେ ରାତିରେ ଯିଏ ପୁଣି କୁଞ୍ଜରେ ରହିବେ ସବୁ ସେବା ଶୋଉଛନ୍ତି କେତେବେଳେ ସେ ଗୋଟେ ବହୁତ କିଛି ବିଜି ରହିଛି ଗୋଟେ ଲୋକର ଏସବୁ କଣ ନିଜର ଯେତେବେଳେ ଜଣେ ନିଜେ କରେକ୍ସନ ହେବା ପାଇଁ ଚେଷ୍ଟା ନ କରେ, ଯେତେବେଳେ ନିଜେ ନିଜେ ଜଣେ ନିଜକୁ ନିଜକୁ ଚିହ୍ନି ନ ପାରେ, ଭଜନ ନିଜକୁ ନିଜେ ଚିହ୍ନି ଦିଅନ୍ତି। ମୁଁ ସେ କହିଲି ବା ତୁମ ବ୍ୟାଙ୍କ ଆକାଉଣ୍ଟରେ କେତେ ଅଛି, ତୁମେ ଠିକ ସେ ଭଜନ କଲେ ତୁମେ ଜାଣିପାରିବ, ଠିକ ସେ ଶ୍ରଦ୍ଧା କଲେ ତୁମେ ଜାଣିପାରିବ ମୁଁ କଣ, ଆଉ ଭଗବାନଙ୍କୁ ପାଇବାଟା କେତେ ଦୂରରେ ମୋ ପାଖରୁ ଅଛନ୍ତି। ଜଣେ ଭଗବାନଙ୍କୁ ପାଇବା ପାଇଁ ଆସିଛି ନା, ସେ ଆଇଡିଆଟା ମୁଣ୍ଡରୁ ବାହାର କରିଦେବା ଦରକାର ଯେ ମୁଁ ମୋତେ ଖାଇ ପିଇକି ଦିନ କଟେଇଦେଲା ମୋର ଗଲା, ନାଇଁ ତୁମେ ଶାନ୍ତିରେ ବି ରହିପାରିବନି। ଘର ସଂସାର ଯେମିତି ରହୁଥିଲ, ତୁମକୁ ଶାନ୍ତି ଦେବ ତୁମର ଗୁଣ। ଭକ୍ତ ହେଲେ ଆମକୁ ଯୋଉ ଶାନ୍ତି ମିଳେ, ଆମେ ଯୋଉ କୁହନ୍ତି କଣ ଭକ୍ତ ହେଇଗଲେ ଖାଲି ମାଛ ମାଛ ଛାଡ଼ିଦେଲେ ଆମକୁ ଶାନ୍ତି ମିଳିବ କି, ଆମକୁ କୁହନ୍ତି ଭକ୍ତ ହେଲେ ଆମେ ଶାନ୍ତିରେ ଟିକେ ରହିବ କଣ ଶାନ୍ତି ରହିବା। ଭକ୍ତ ହେଲେ ଆମେ ଯୋଉ ଗୁଣ ଦ୍ୱାରା ପ୍ରଭାବିତ ହେଇକି ଆମେ କଷ୍ଟ ପାଉଛେ, ଭକ୍ତ ହେଲେ ଆମେ ଗୁଣରୁ ଉର୍ଦ୍ଧକୁ ଯିବା, ଗୁଣକୁ ଉର୍ଦ୍ଧ ଗଲେ ଆମ ପାଖରେ ସୁନ୍ଦର ସୁସ୍ଥ ଗୁଣ ସବୁ ଆସିବ, ତୁମେ ସୁଖରେ ରହିବ। ଆଉ ଖାଲି କଣ ଭକ୍ତ ହେଇଗଲେ ଯେମିତି ହେଲେ ସେମିତି ହେଇଗଲେ କଣ, ଆମେ ଯେମିତି ପାରେ ସେମିତି ଭକ୍ତ ହେଇଗଲେ ଖାଲି ଆମେ ସୁଖରେ ରହିଯିବା। ଅତ୍ୟନ୍ତ ମାର୍ଜିତ ବ୍ୟବହାର ହେବା ଦରକାର, ଉଗ୍ର ବ୍ୟବହାର ନାହିଁ, କଥା ଭାଷା ଚାଲି ଚଳନ ଆଚାର ବ୍ୟବହାର ବହୁତ କିଛି ରେଗୁଲେଟିଭ ହେବା ଦରକାର ଅଛି। ଆଉ ଶିଖିବାକୁ ପଡେ ନା, ମତେ କହିବା ପାଇଁ ଏଇଟା ଭଲ ଲାଗେ ନା, ମୁଁ ସେଥିପାଇଁ ଏଇଟା କୁହେନି କାହାକୁ ଟ୍ରେନିଂ। ମୁଁ ସେଇଟା ଟୋଟାଲ ମୋର ଏଇଟା ସବୁ ଅପୋଜିଟ୍ ନେଚର, ମୁଁ କାହାକୁ କହିବିନି ତମେ ଭଦ୍ର ହୁଅ ବୋଲି, ଏଇଟା କଣ କହିବାକୁ ଯିବା, ମତେ ରାଗ ହିଁ ଲାଗେ ଏ ଜିନିଷ କହିବାକୁ ହେଲେ। ତୁମେ ଏଇଟା ଶିଖିବାକୁ ପଡେ, ତୁମେ ଭକ୍ତ କାହିଁକି ତୁମେ ଭକ୍ତ ହଉଛ, ଯେଉଁଟାକୁ ଆମ ସ୍କୁଲ ଟିଚର ଶିଖେଇଛନ୍ତି, ଆମକୁ ଆମ ବାପା ମା ଆମକୁ ଶିଖେଇଛନ୍ତି। ଆଉ ତୁମକୁ ସମୟ ନଷ୍ଟ କରିକି ଜଣେ ଭଜନ ଭଜନ ନ କରି ଭଗବାନ ସେବା ନ କରି ତୁମକୁ ଜଣେ ଶିଖେଇବ, ଟ୍ରେନିଂ ଦବ, ଏଇଭଳି ଖାଇବ, ଏଇଭଳି କଥା କହିବ, ଏମିତି ଚାଲିବ, ଏଇଟା ନୁହେଁ, ଆବଶ୍ୟକ କିଛି ନାହିଁ। ଏତେ ଜିରୋ କ୍ଲାସରୁ ଯାହା କୁହନ୍ତି, ଗୋଟେ ଜିରୋ ଆଡମିସନରୁ ଭକ୍ତି ଯୋଗ, ଗୋଟେ ଜିରୋ ଆଡମିସନ ଜିନିଷ ନୁହେଁ, କଣ ବୁଝିପାରୁଛି କି ନାହିଁ। ଜଣେ ପିଜିରେ ଆଡମିସନ କରିବ, ସେ କହିବ ଆଜ୍ଞା ମୁଁ ଅହା ମଡେଇବି ସେଠି, ଆଜ୍ଞା ମୁଁ କଥା ଆସିଛି ଏବେ ସେଠି ଶିଖିବି ତା ପିଜିରେ ଆଡମିସନ। ତୁମେ ଆଡମିସନ ଦେବେ କି ସେଠି, ପିଜି କରିବାକୁ ହେଲେ ତୁମର କଣ ଆଜି ମିନିମମ ଗ୍ରାଜୁଏସନ ସାର୍ଟିଫିକେଟ ଦରକାର, ସ୍ପେସିଫିକ ମାର୍କ ଥିବା ଦରକାର। ଜିରୋ ବ୍ୟାକଗ୍ରାଉଣ୍ଡରୁ ଏଠି ସବୁ ଆରମ୍ଭ କରିବା, ତୁମେ କଣ କରିବ, ତୁମେ ଧରିପାରିବନି, ପାଠ ଧର ଧର ବୁଢା ହେଇଯିବ, ଦାନ୍ତ ଉଠା ପାଠ ଆମ ସାର୍ କୁହନ୍ତୁ, କି ପାଠ ପଢିବୁ ରେ, ତୁ ଦାନ୍ତ ଉଠା ପାଠ ପଢିବୁ, ବୁଢାଟା ହେଲୁଣି, ତୁ ଚାରିଥର ମେଟ୍ରିକ ଫେଲ ହେଲୁଣି, ଘରକୁ ପଳା, ତୋର ହବନି ତୋର ପାଠ, ଆଉ ସେ କଲେଜ ଗଲେ କଣ ପଢିବା। ଜଣକୁ ଯଦି ଖାଲି ଡିସିପ୍ଲିନଟା ଶିଖାଯିବ, ସେ ଡିସିପ୍ଲିନ ହଉ ତାର ବୁଢା ହେଇଗଲାଣି, ଆଉ ସେ ଏଇଟା ଏସବୁ ଧରିବ କଣ, ତାକୁ ଏଇଟା କୁହା କହିବାକୁ ପଡେ ନା, ତୁମେ ଭଦ୍ର ହୁଅ, କଥା ଭାଷା ଏମିତି କର, ଏମିତି ଚାଲ, ହୁଅ ହାଳ ହୁଅନି, ଏଇଟା କଣ କହିବାକୁ ପଡିବ, ଏଇଟା ଏସବୁ କିଛି ଆବଶ୍ୟକ ନାହିଁ କହିବା, ଶିଖିବା ଦରକାର, ତୁମେ ନିଜେ ଶିଖିବା ଦରକାର। ତୁମେ ଏଇଟା କରୁଣ ମାନେ ତୁମର ଭଜନ ନାହିଁ, ଠିକ ସେ କରୁନ ଭଜନ, ତୁ ଏତିକି ଗୋଟେ ଇଣ୍ଟେଲିଜେଣ୍ଟ ଆସୁନି, କଥାଭାଷା ଚାଲିଚଳନ ଆଚାର ବ୍ୟବହାର ଏଗୁଡ଼ା ସବୁ କାହାକୁ ଶିଖାଯାଏ ନା। କିନ୍ତୁ ଆଜିକାଲି ଏମିତି ଯୁଗ ହେଇଗଲା କଳି ଯୁଗରେ, ଏଟାକୁ ଟ୍ରେନିଂ ଫୁଣି ଦେବାକୁ ପଡୁଛି, ଏଇଟା ଟ୍ରେନିଂ ଦେବାକୁ ପଡୁଛି। କଣ କରିବା, ସମାଜରୁ ସେଇଭଳି ଷ୍ଟାଣ୍ଡାର୍ଡ ଆସୁଛନ୍ତି, ପିତାମାତା ତ ଦେଇନାହାନ୍ତି, ସମାଜ ଶିକ୍ଷା ଦେଇନି, ଜଣେ ପୁରା ରେଗୁଲେଟିଭ ଲାଇଫ ହେବା ଦରକାର, ଏଇଟା ଗୋଟେ ଷ୍ଟୁଡେଣ୍ଟ ଲାଇଫ, ଭକ୍ତି ଯୁଗର ଛାତ୍ର ନା ଆମେ, ତାର କିଛି ଆବଶ୍ୟକ ନାହିଁ, ସବୁ ଏତେ ଟ୍ରେନିଂ ଦେବାର ଆବଶ୍ୟକ, କିନ୍ତୁ ବର୍ତ୍ତମାନ ପଡୁଛି କାହିଁକି ନା, ସବୁ ଛାଡ଼ିଦେଲେ ସଂସ୍କାର ତ ବେଳକୁ ଧରୁନାହାନ୍ତି, କଥା ଅବସା ଯୁକ୍ତି ତର୍କ ଭଲ ମନ୍ଦ ଏସବୁ ଏସବୁ ନୁହେଁ, ପ୍ରଯତ୍ନଶୀଳ ହେବା ଜଣେ ଦରକାର, ତାର ଫୋକସ ଯେତେବେଳେ ଭଜନ ଉପରେ ରହିବ, ସେବା ଉପରେ ରହିବ, ତାକୁ ସବୁ ଜ୍ଞାନ ଆସିବ, କାହାକୁ କେମିତି କଥାବାର୍ତ୍ତା କରାଯିବ, କେମିତି କଣ କରାଯିବ, ଏଇଟା ଟ୍ରେନିଂ କିଛି ଆବଶ୍ୟକ ନାହିଁ। କିନ୍ତୁ ଯେହେତୁ ଭଜନ ତ ଟୋଟାଲ କରୁନାହାନ୍ତି, ସେଇ ବ୍ୟାକଗ୍ରାଉଣ୍ଡରୁ ଯେ ସମାଜରେ ସେ ଜିନିଷଟା ନାହିଁ, ସେଇ ଭୂମିକାରେ ଆସିଛନ୍ତି, ତାଙ୍କୁ ସବୁ ଟ୍ରେନିଂ ଦେବାକୁ ପଡୁଛି, ବହୁତ ଟ୍ରେନିଂ ଦେବାକୁ, କିନ୍ତୁ ତାର ସଂସ୍କାର ମଧ୍ୟ ଯଦି ଧରିପାରିବନି, ତୁମେ କେତେ ଟ୍ରେନିଂ ଦେବ ନା ଦେଖିବ, ଦେଖିବ ତୁମେ ଜଣକୁ ଭଦ୍ର କରିବା ପାଇଁ ହଜାର କଥା କହୁଛ, ତୁମ ଦାନ୍ତ ଭାଙ୍ଗିଯିବ ବରଂ ସେ ବଦଳି ପାରିବନି। ଆମେ ସବୁ ଆମ ଜୀବନ ଦେଖି ଦେଖି ଆସୁ, ଅନୁଭବର କଥା ସବୁ ଦେଖି ଦେଖି ଆସୁ, କେତେ ବି କୁହ ତୁମେ ତାଙ୍କ ଜୀବନରେ ସେ ପରିବର୍ତ୍ତନ ହେଇପାରିବନି, କାହିଁକି ନା ସେମାନଙ୍କର ଭଜନ ନିଜେ ଭଜନ କରୁନାହାନ୍ତି, ସଂସ୍କାରଟା ବହୁତ ବହୁତ କମ, ସ୍ୱୀକୃତି ଏତେ କମ, ସେ ଗୋଟେ ମିନିମମ ଷ୍ଟାଣ୍ଡାର୍ଡ ଜିନିଷକୁ ଆସିପାରୁନି। ଗୋଟେ ସଂସ୍କାର ଆମେ ହବା, ଭକ୍ତିରେ ଗୋଟେ ସଂସ୍କାର ନା, ଦେଖିବା ଗୋଟେ ସଂସ୍କାର, ଗୋଟେ ସଂସ୍କାର କଣ, ସଂସ୍କାର ସମୁଦ୍ର ସଂସ୍କାର, ଗୋଟେ ସଂସ୍କାରିତ ହଉଛେ ନା ସବୁକିଛି, ଭୋଜନର ସଂସ୍କାର, ବ୍ୟବହାରର ସଂସ୍କାର, ସବୁ ସବୁ କହିବାକୁ ପଡେ ନା ଏସବୁ। ଦେଖ ଭଗବାନଙ୍କର ଭକ୍ତଙ୍କ ପାଖରୁ କିଭଳି, ପ୍ରଭୁଙ୍କର ଭକ୍ତମାନେ ଭଗବାନ ଯେଉଁମାନେ ଗୋଲକ ରହୁଛନ୍ତି ସେମାନେ ଏଇଭଳି, ଆରେ କର୍ମକାଣ୍ଡରେ ଯେଉଁମାନେ ଅତ୍ୟନ୍ତ ଆସକ୍ତ, ଯେଉଁମାନଙ୍କର ହୃଦୟ ଗୋଟେ ପ୍ରସ୍ତର ସଦୃଶ ହେଇଯାଇଛି, ଦୟା ଯାହାଙ୍କ ହୃଦୟରେ ନାହିଁ, ସଖାମାନେ ମାଗୁଛନ୍ତି ଭଗବାନଙ୍କ ନାଁ ପୁଣି କହିକି, ସେମାନେ ଚାହୁଁ ବି ନାହାନ୍ତି, ଆଖିଟା କି ଚାହିଁଲେ ବି ନାହିଁ, ସେମାନଙ୍କ ପାତ୍ରରେ ଭଗବାନ ପଡ଼ିଗଲେ, ସେମାନଙ୍କ ପାତ୍ରରେ ପଡ଼ିଗଲେ ବ୍ରାହ୍ମଣ ପାତ୍ର। ଏ ହେଉଛନ୍ତି ଭଗବାନଙ୍କର ଭକ୍ତମାନେ। ଦଣ୍ଡବତ୍ ପତିତା ଇତି ଶ୍ରୀ ଓ ବ୍ରଜସ୍ତ ବିପ୍ରଭ୍ୟ ଅପି ସକାଶାତ୍, ବ୍ରଜ ବିପ୍ରଭ୍ୟ ଅପି ସକାଶାତ୍ ଅତି ତେଜସ୍ୱୀ ନାମତ୍ଵ ଇତି ଅର୍ଥ। ଆଚ୍ଛା, ଚକ୍ରବର୍ତ୍ତୀ ଅର୍ଥ କଲେ, ଆଚ୍ଛା ଦଣ୍ଡବତ୍ କାହିଁ କଲେ ବ୍ରଜରେ? ବ୍ରଜରେ ପୁଣି ବ୍ରାହ୍ମଣ ଥିବେ ନା କୋଉଠି, ଆମର ଗୋପପୁରରେ, ସେଇଠି କହୁଛନ୍ତି ଦଣ୍ଡବତ୍ ପତିତା ଇତି ଶ୍ରୀ ଓ ବ୍ରଜସ୍ଥ ବିପ୍ରଭ୍ୟ ଅପି ସକାଶାତ୍ ଅତି ତେଜସ୍ୱୀ ନା ମତ୍ଵ। ତାଙ୍କ ସରଳ ହୃଦୟ ନା, ତୁମେ ଯେତେବେଳେ ହୃଦୟଟା ସରଳ, ତୁମେ ଅନ୍ୟକୁ ଶ୍ରେଷ୍ଠ ରୂପରେ ଦେଖିବ ବା ଅନ୍ୟକୁ ଜ୍ଞାନ ରୂପରେ ଦେଖିବ, ତୁମେ ଯେତେବେଳେ କୁଟିଳ, ତୁମେ କାହାକୁ ବଡ ବୋଲି ମନେ କରିବନି। ଯାହାର ହୃଦୟଟା କୁଟିଳ ସେ କାହାକୁ ବଡ ମନେ କରେ ନା, କାହିଁକି ସେ ମନେକର ମୁଁ ହଉଛି ବଡ। ଅନ୍ୟର ଦୋଷ ଦେଖିବା ଅର୍ଥ ଅନ୍ୟକୁ ଛୋଟ କରିବା ଅର୍ଥ ନିଜେ ବଡ ହବା, ଏଇଟା ଏଇଟା ଗୋଟେ ଭାବନା ନା। ଯେମାନେ ଅତ୍ୟନ୍ତ ବଡ ଲୋକ ସେମାନେ ସମସ୍ତଙ୍କୁ ବଡ କରନ୍ତି। କୁଟିଳ ବ୍ୟକ୍ତିମାନେ କାହାକୁ ଅନ୍ୟର ଦୋଷ କାହିଁକି ଦେଖନ୍ତି? ଦୋଷ ଦେଖିବାର ଅର୍ଥ ମୁଁ ହଉଛି ପରଫେକ୍ଟ, ଏ ଶାସ୍ତ୍ର ମତ ଏୟା, ନହେଲେ ଦୋଷ ଦେଖାଯିବନି, ଦୋଷ ଦେଖାଯିବନି। ଏମାନେ ଏତେ ସରଳ ଥିଲେ, ଏମାନେ କହିଲେ ଆମର ବ୍ରାହ୍ମଣ ବି ଅଛନ୍ତି। କୋଉମାନେ? ଆମର ବ୍ରଜରେ ବ୍ରାହ୍ମଣ ଅଛନ୍ତି, ଯେ ମଥୁରା ଯୋଉ ବ୍ରାହ୍ମଣ ମାନେ ଅଛନ୍ତି, ଏମାନେ ତାଙ୍କଠୁ ବହୁତ ତେଜସ୍ୱୀ। କାହିଁକି ଜଣେ ସେ ଓଂ ଫଂ ଶୁଣିକି, ବୋଧେ ସେ ବେଦ ମନ୍ତ୍ର ଶୁଣିକି, ସେ ଯଜ୍ଞ ଆଡମ୍ବର ଦେଖିକି, ସେ କଣ ଭାବିଲେ କି ସରଳ ଅନ୍ତର ନା, ଯାହାର ଅନ୍ତର ସରଳ ସେ ସାଙ୍ଗେ ସାଙ୍ଗେ ସବୁ ଜିନିଷଟାକୁ ଭଲ ଭାବେ, ସମସ୍ତଙ୍କ ସ୍ଥିତିଟାକୁ ବଡ ବୋଲି ଭାବେ। ଯାହାର ଅନ୍ତରରେ କୁଟିଳତା ଅଛି ସେ କାହାକୁ ବି ବଡ ବୋଲି ଜ୍ଞାନ କରିବେନି, ସେ ଗୁରୁଙ୍କୁ ବି ବଡ ବୋଲି ଜ୍ଞାନ କରେ ନା। ଭକ୍ତିନାଟକୁ ସେଟା ଲେଖିଲେ, କୁଟିଳ ବ୍ୟକ୍ତି ବାହ୍ୟରେ ଉପାସନା କରେ, ବାହାରେ ଉପାସନା କରିବ, ଗୁରୁଙ୍କର ଗୁଣ କୀର୍ତ୍ତନ କରିବ, ଗୁରୁ ପୂଜା କରିବ, ବ୍ୟାସ ପୂଜା କରିବ, ଫୁଲମାଳା ଦେବ, ସବୁକିଛି କରିବ, କିନ୍ତୁ ଅନ୍ତର କେବେ ଶ୍ରେଷ୍ଠ ମନେ କରିବେନି। ପ୍ରଭୁପାଦ କଣ, ଗୁରୁଦେବ କଣ କହିଛନ୍ତି? ପ୍ରଭୁପାଦଙ୍କ ଭଳିଆ କେହି କହିପାରିବେନି। ପୁଣି କେତେ ଯେ ପ୍ରଭୁପାଦ କଣ କହିଛନ୍ତି? ଭକ୍ତ ଠାକୁର ଭଳିଆ କେହି, ସେ କାହାକୁ ବଡ ବୋଲି ହୃଦୟ ସ୍ଥାନ ଦେଇପାରିବନି। କୁଟିଳ ଡାବା ତା ଦୃଷ୍ଟିରେ କେହି ବଡ ନାହାନ୍ତି, ମୁଁ ହଉଛି ବଡ। ସୂକ୍ଷ୍ମ ଭାବରେ ଦେଖ, ଯାହାର ଯେତେ କୁଟିଳତା ରହିବ ସେ ସବୁବେଳେ ନିଜକୁ ବଡ ଭାବିବ, ଅନ୍ୟର ଅନ୍ୟକୁ ଛୋଟ ମନେ କରେ। ଏ କୁଟିଳ ବ୍ୟକ୍ତି, ଏଇ କୁଟିଳ ପରାୟଣ ବ୍ୟକ୍ତିମାନେ ଗୁରୁଙ୍କୁ ବି ବଡ କରିପାରନ୍ତିନି କେତେବେଳେ, ତାଙ୍କ କୁଟିଳତାଟା ଏତେ ପ୍ରବଳ ରହିଛି, ସେ ଶାସ୍ତ୍ରରୁ ଆଣିକି ଗୁରୁଙ୍କର ଦୋଷ ଦେଖିଦେବେ, ପରମ୍ପରା ଆଚାର୍ଯ୍ୟମାନଙ୍କର ଆଣିକି ଗୁରୁଙ୍କର ଦୋଷ ଦେଖିଦେବେ। ହଁ ଠିକ ଅଛି, ଗୁରୁଦେବ ଏଟା କହିଛନ୍ତି, କିନ୍ତୁ ଆଚାର୍ଯ୍ୟ ଏମିତି କହିଛି, ଶାସ୍ତ୍ର ଏମିତି କହିଛି, କୁଟିଳ ବ୍ୟକ୍ତି ନା, ତାଙ୍କ ତ ଉଦ୍ଧାର କେତେବେଳେ ହବନି, ତାଙ୍କ ସବୁବେଳେ ସବୁ ଜିନିଷଟା କୁଟିଳ ଦେଖା ହବ, ସେ କାହାକୁ ବଡ କରିପାରନ୍ତି। ଏଇଟା ଗୋଟେ ବହୁତ ବଡ ପତନର ଅବସ୍ଥା ଭକ୍ତ ଜୀବନରେ। ଭକ୍ତି ଜୀବନରେ କେତେ ଦେଖ, ଭକ୍ତିମନ ଠାକୁର ଗୋଟିଏ ଷ୍ଟେଟମେଣ୍ଟ ଦେଇନାହାନ୍ତି ବିପିନ ବିହାରୀଙ୍କ ଉପରେ, ତାଙ୍କ ଗୁରୁଦେବ ଏତେ ଉନ୍ନତ ନଥିଲେ, ପ୍ରଥମେ ଯୋଉ ଦୀକ୍ଷା ନେଇଥିଲେ ସେ କିଛି କହିନାହାନ୍ତି, ସେ ତାଙ୍କ ଜଗନ୍ନାଥ ଚାର୍ଯ୍ୟଙ୍କୁ ଶିକ୍ଷା ନେଲେ ରହିଲେ, ସେ ଆଉ ପୁଣି ତାଙ୍କର ନାଁ ବି ଲେଖିଛନ୍ତି। ଆମର ଆଚାର୍ଯ୍ୟମାନେ ସବୁ ଖୋଳତାଡ଼ କରିକି ଦେଖିଲେ କେବଳ ସିଦ୍ଧାନ୍ତରାକୁ ରଖିବା ପାଇଁ, କହିବେ ତାଙ୍କ ଗୁରୁ ସେଠି ଥିଲେ, ସେ କାହିଁକି ଗଲେ, ଶିକ୍ଷା ଗୁରୁ କଣ, ଦୀକ୍ଷା ଗୁରୁ କଣ, ତାଙ୍କ ସ୍ଥିତି କଣ, ସେଗୁଡ଼ା ସବୁ ପରବର୍ତ୍ତୀ ଆଚାର୍ଯ୍ୟମାନେ ଲେଖି, ସିଏ କିନ୍ତୁ କେବେ କହିବେନି। କୃଷ୍ଣଶଙ୍କର ଗୋସ୍ୱାମୀ କେବେ ହେଲେ, ଷଡ଼ଗୋସ୍ୱାମୀ କହିଛନ୍ତି କେବେ, ତାଙ୍କର କୁଳ ଗୁରୁ ପରମ୍ପରା ଗୁରୁ ତାଙ୍କ ବିଷୟରେ କିଛି କହିନାହାନ୍ତି। ରଘୁନାଥ ଗୋସ୍ୱାମୀ ମହାପ୍ରଭୁ ପାଖକୁ ଆସିଲେ, ଯଦୁନାନ୍ଦନ ଆଚାର୍ଯ୍ୟ ହେଲେ ତାଙ୍କର କୁଳ ଗୁରୁ, ସେ କେବେ ତାଙ୍କୁ ଛୋଟ ମନେ ବନ କରିନାହାନ୍ତି। କେଉଁ ଜଣଙ୍କର ଗୁରୁଙ୍କର ନାଁ କହିଲେ ମୁଁ ଦେଖିବା, ପୂର୍ବ ଆଚାର୍ଯ୍ୟମାନେ ସିଏ ତାଙ୍କର ଯୋଉ କନିଷ୍ଠ ଗୁରୁଙ୍କୁ ସବୁ ଗ୍ରହଣ କରିଥିଲେ ସେମାନେ ତାଙ୍କ ଉପରେ ଷ୍ଟେଟମେଣ୍ଟ ଦେଇଛନ୍ତି, କେବେ ସେ କହିବେନି। ହୃଦୟ ସରଳ ନା, ତାଙ୍କର ସେ ସରଳତା ହୃଦୟ ଯୋଗୁରୁ ଇଭେନ୍ ଏପରିକି ସେ ଭଗବାନଙ୍କୁ ସେ ପାର୍ଶ୍ୱଦ ଥିଲେ, ସେଭଳି ବ୍ୟକ୍ତିଙ୍କୁ ପ୍ରାପ୍ତ ହୋଇଛନ୍ତି, ସେ ତାଙ୍କୁ କୃତାର୍ଥ କରିଛନ୍ତି। କିନ୍ତୁ ଅପରପକ୍ଷରେ ସିଦ୍ଧାନ୍ତ ହେଉଛି, ତୁମେ ଯଦି ସରଳ ଥିବ ନା, ଭଗବାନ ତୁମ ପାଇଁ ସବୁବେଳେ ବ୍ୟବସ୍ଥା କରେ, ସବୁବେଳେ ବ୍ୟବସ୍ଥା କରେ। ତୁମେ କନିଷ୍ଠ ଗୁରୁ ପାଇଥିଲେ ବି ତୁମକୁ ପୁଣି ଉତ୍ତମ ଗୁରୁଙ୍କର ସଙ୍ଗ ମିଳିଯିବ, ଗୁରୁଙ୍କର ସଙ୍ଗ ନ ପାଉଥିଲେ ବି ତୁମକୁ ବୈଷ୍ଣବ ଦ୍ୱାରା କୃଷ୍ଣ ସଙ୍ଗ ଦେଇଦେବେ, କାରଣ ତୁମେ ଅନ୍ତରଟା ସରଳ ନା, ତୁମେ ସରଳ ହୁଅ ପ୍ରାଧାନ୍ୟତା ଏଇଟା। ସେ ଅନ୍ତଃହୃଦୟ ଭିତରେ ଅଛନ୍ତି ନା, ସେ ଜାଣିଦେବେ ଜୀବନ କଣ ଚାହୁଁଛି। ତା କୁଟିଳ ବ୍ୟକ୍ତି, ସେ ଯେତେ ବଡ ଶ୍ରେଷ୍ଠ ବ୍ୟକ୍ତିକୁ ଗୁରୁ ରୂପରେ ଗ୍ରହଣ କରୁ ବା, ସେ କେବେ ହୃଦୟ ଭିତରେ ତୁମକୁ ଶ୍ରେଷ୍ଠ କରିପାରିବ ନାହିଁ। कुटला भक्ति उपासना केवल श्रेष्ठ में केवल श्रेष्ठ में दुर्योधन कौन करता उपासना करते कि नहीं दुर्योधन कृष्ण जो खाया पीवा व्यवस्था कर कृष्ण क्या जाना था कुटलटा एटा कौन एत प्रकार आइटम जो कर कौन पर कह मु कृष्ण को एते प्रकार खोई मो संसार के मो भाया खोई ना बड़ किए से निजे बड़ हाँ प्रकार आइटम कर तार पूजा टा कौन है कार पूजा हाँ निजर पूजा से कुटिल अभिमानी मान पूजा से कुटिल अभिमानी मान जो ईश्वर पूजा गुरु पूजा करती निजर पूजा से निजर पूजा भगवान पूजा नुहे कि गुरु पूजा नुह कुटिल व्यक्ति शिखे से जहाँ करुवे जहा सब करुवे कौन निजर पर मो भाया कहीं ना ଆସି ଭଗବାନଙ୍କୁ ସେ ପୁରା କାଠ ପୁତଲା ଭଳିଆ ସଜେଇ ଦେଇଥିଲି କାଠ ପୁତଲା ରଖିଦେଇଥିଲି ଗୁରୁଙ୍କୁ ସେଇଭଳି ସେ ସୋ କରି ରଖିଥିଲି ସରଳ ଉଦୟ ହବା ଦରକାର ନା ପୂଜା ଉପାସନା ଏମିତି ଜିନିଷ ନୁହେଁ ଏଟା ଗୋଟେ ପ୍ରେମର କଥା ପ୍ରେମର ପୂଜାରେ ହେବାକୁ ପଡେ ଆଉ ଯାହାଙ୍କୁ ଆମେ ଉପାସନା କରୁଛେ ସେ ମୂର୍ତ୍ତିମନ୍ତ ସେ ଆବସଲ୍ୟୁଟ୍ କଣ କୁହାଯିବ ଅଦ୍ୱୈ ସତ୍ୟ ମଣିଷଟାକୁ ଛଳନା କରିଦେଲେ ଯୋଉ ଗୋଟେ ଖାଇବାକୁ ଦବ ସେ ଲୋକଟା ଆସିବ ଭାବିଲେ ଯୋଉ ତୁମେ ଗୋଟେ ଭଲ ପାଉନୁ ଗୋଟେ ଲୋକକୁ ତୁମେ ଭଲ ପାଉନୁ ମାତାଜୀ ଭଲ ପାଉନୁ ତୁମେ ଭଲ ପାଉଛ ମାତାଜୀ ମାନଙ୍କର ଭଲ ପାଉନୁ ଗୋଟେ ଲୋକକୁ ଗୋଟେ ଉଦାହରଣ ମୁଁ ଦଉଛି ତୁମେ ଭଲ ପାଉଛ ତୁମେ ତାକୁ ଡାକି ଆଣିଲ ଘରୁ ଖାଇବା ଦେବାନି ମାତାଜୀ ବାଡ଼ି ବୁଡ଼ିକି ଦେବେ ସିଏ ଯୋଉ ବାଡ଼ିକି ଦେବେ ତୁମେ ଆଣିକି ସବୁ ସିଏ କହିବ ମୁଁ ଯିବିନି ତୁମେ ତୁମେ ଦିଅ ଖାଇବ ମୁଁ ବାଡ଼ି ଦଉଛି ଆଉ ସେ ତାଙ୍କୁ ଭଲ ପାଉନାହାନ୍ତି ନା ତୁମେ ଆଣିକି ପୋଟଳ ରସା ଦେଲ ଡାଲି ଦେଲ ସବଜି ଦେଲ ସେ ତାଙ୍କୁ ଖାଇଲେ ଖାଇଲେ ତ ଭାବିଲେ ହଁ ଆଜି ଭଲ ହେଲା ସୁରେନ୍ଦ୍ର ବାବୁ ଭଲ ଆଜି ହେଇଛି ଖାଇବାଟା ଭଲ କଲା ଆରେ ମାତାଜୀ ଯେ ତାଙ୍କୁ ଭଲ ପାଉନା ସେ ଆଣିପାରିବ ସିଏ ଠେଲି ପେଲିକି ଯାହା ଦେଇଥିଲ ଭଲ ପାଉନା କଣ ଯାହା ନିଜେ ତାକୁ ଦିଅନ୍ତା ଯାହା ଖାଉଛି ଖାଉଛି ସିଏ ଆଣିପାରିବ କି କାହିଁକି ସେ ଆଣିପାରିବନି ସେ ଭଗବାନ ନୁହେଁ ସେଠୁ ଜୀବଟା ତାକୁ ବାହାରେ ଉପାସନା କରିଦେଲ ସିଏ ଖୁସି ହେଇଗଲା ସେ ଧରିପାରିବ ସେ ତ ଆମ ଅନ୍ତରରେ ନାହିଁ ନା ସେ କଣ ଧରିବ କିନ୍ତୁ କୃଷ୍ଣ ସେ ଅନ୍ତର ଜାଣେ ଆମେ ଖୁବ ସାବଧାନ ରହିବା ଦରକାର ଆମେ ଗୋଟେ ମଣିଷକୁ ଠକେଇ ଦେଇପାରିବା ମଣିଷଟାକୁ ସେ ଅନ୍ତର୍ଯ୍ୟମୀ ନୁହେଁ ଦେବତା ବି ଅନ୍ତର୍ଯ୍ୟମୀ ନୁହନ୍ତି ଦେବତା କଣ ଅନ୍ତର୍ଯ୍ୟମୀ କି ଦେବତା କଣ ପରମାତ୍ମା କି ନୁହନ୍ତି ତାଙ୍କ ହୃଦୟରେ କୃଷ୍ଣ ଅଛନ୍ତି ଦେବତାଙ୍କ ପାଖରେ ସର୍ବଜ୍ଞତା ଶକ୍ତି ଅଛି ସେ ଚାହିଁବି ଜାଣିଦେବେ ଏଇ ବ୍ୟକ୍ତିଟା କଣ କିନ୍ତୁ କୃଷ୍ଣ ହେଉଛନ୍ତି ପରମାତ୍ମା ଆମେ କାହାର ଉପାସନା କରୁଛେ ପରମାତ୍ମାଙ୍କର କାରଣ ପରମାତ୍ମା ସେ ଆବସଲ୍ୟୁଟ୍ ଅଦ୍ୱୈତ ସତ୍ୟ ସେ ଜାଣିଦେବେ ଆମକୁ ଏଇଟା ମୋତେ ବାହାରେ ପୂଜା କରୁଛି ବାହାରେ ଗୋଟେ କଥା କହୁଛି ଭିତରେ ଅଲଗା ଗୋଟେ କଥା ଏଇଟା ଗଲା କପଟା ହେଇଗଲା ଆଉ କପଟା ଆଉ କଣ କି କପଟ ଯୋଉ କହୁଛି ଆମେ ସରଳ ହୁଅ ସରଳ ହୁଅ କଣ ତା ଅର୍ଥଟା ତା ଅର୍ଥଟା କଣ ସରଳ ମାନେ କଣ ଜଣେ ପ୍ରଶ୍ନ କଣ ଆଜ୍ଞା ସରଳ କଣ ବୁଝିପାରୁନି ସରଳ ରହୁଛି ଏତିକି ଭିତରେ ଆମର ଯେଉଁ ଚିନ୍ତାଟା ଆସୁଛି ବାହାରେ କାର୍ଯ୍ୟଟା କାର୍ଯ୍ୟଟା ବାହାରେ ଗୋଟେ କାର୍ଯ୍ୟ ଅଲଗା ହଉଛି ଭିତରେ ଗୋଟେ ଭାବନାଟା ଅଲଗା ହଉଛି ଏଟା ଐକ୍ୟ ହଉନି କହିବା କରିବା ଆଉ ଭାବନା ତିନିଟା ଯୋଉ ରହିଲା କାର୍ଯ୍ୟ କରିବା ଯୋଉ ସେବାଟା କରୁଛେ ଯାହା ଚିନ୍ତା କରୁଛେ ଆଉ ଯାହା କହୁଛେ ତିନିଟାର ଐକ୍ୟ ରହିବା ଦରକାର ଏକତା ରହିବା ଦରକାର ଗୋଟେ ପାରାଲ ରହିବା ଦରକାର ଏଇଟା ହେଉଛି ସରଳତା ଆଉ ସେଇଟା ଯଦି ନ ହେଇପାରିଲା କୃଷ୍ଣ ଧରିଦେବେ ଆଉ ଏଇଟା ଭିତରେ ଗୋଟେ କଥା ରଖିକି କରୁଛି ଆମେ ଭଗବାନ ଅଦ୍ୱୈତ ସତ୍ୟନାଥ ସେ ଧରିଦେବେ ଆମକୁ ସାଙ୍ଗେ ସାଙ୍ଗେ କପଟି ଲୋକର ଉପାସନା ହବନି ପୂଜା ହେଇପାରିବନି ଆସିପାଇଁ ସେମାନେ ବହୁତ ଦିନ ଏ ଭକ୍ତିପଥ ରହିଲା ପରେ ବି ଶେଷରେ ନିରାଶ ହେଇକି ପଳେଇବେ କିମ୍ବା ହୃଦୟରେ ବହୁତ କପଟ ପନ୍ଥା କରିକି ପୁରା ଶେଷରେ ନିରାଶ ହେଇଯିବେ ବହୁତ ଦଣ୍ଡ କପଟ ଆସିବ ଅପରାଧଟା ବି ବଢିବ ପ୍ରଚୁର ଅପରାଧ କପଟ ଲୋକମାନେ ମନରେ ସବୁବେଳେ ତାଙ୍କ ଦୋଷ କପଟ ମାନେ କଣ ତାଙ୍କ ସବୁବେଳେ ଗୋଟେ ଛଳନାଟା କରିବେ ଛଳନା କରିବେ ଆଉ ସେଟା ଭଗବାନ ସହି କରିପାରନ୍ତିନି ଆଉ ଜଣେ ଉପାସନା କରିବ ପୁଣି ଭିତରେ ତାଙ୍କୁ ଘୃଣା କରିବ କେତେ ଗୁଡ ଜଘନ୍ୟ ଜିନିଷ ଭଗବାନ ଜାଣିଦେବେ ନା ସକାଳ ସବୁ ସେମିତି ବୈକୁଣ୍ଠବାସୀମାନେ ସେମିତି ନୁହନ୍ତି ଏତେ ସରଳ ଥିଲେ ଗୋଲଘରବାସୀମାନେ ଏମାନେ ମନେ କଣ କରୁଥିଲେ ଆମ ବ୍ରାହ୍ମଣ ବ୍ରଜସ୍ଥ ବ୍ରାହ୍ମଣ ଅପେକ୍ଷା ଏଇ ମଥୁରା ବ୍ରାହ୍ମଣ ମାନେ ଏତେ ସୁହା ସୁହା ହଉଛନ୍ତି ଏମିତି ବଢିଆ ଯଜ୍ଞ ଏମାନେ ତେଜସ୍ୱୀ ଗୁରୁତ୍ୱ ପଡ଼ିଗଲା ସିଧା ଆଉ ସରଳ ନା ତୁମକୁ ପଠାହେଲେ ବ୍ରାହ୍ମଣ କତିକି ଯାଅ ସେ ଆଗେ ଯାଇ ଦେଖିବେ ଅନେବେ ବାଳି ପିଞ୍ଚି ନା ନାହିଁ ତିଲକ କରିଛି ନା ନାହିଁ କଣ ଇଏ କେମିତିକା ଆଗେ ଆମେ ମାପିବା ନା ଆମେ ଯାହା କରୁଥିଲୁ ପଡ଼େ ତା କରୁଥିଲୁ ପଡ଼ିଯିବା କେହି ଆଉ କେହି ପଡ଼ିବେନି ଇଏ ବୈଷ୍ଣବ ଦେଖି ମୁଁ ସବୁ ଦେଖିଛି ଭକ୍ତ ସମାଜରେ ମହାରାଜ ମାନେ ସନ୍ନ୍ୟାସ ମାନେ ଯାଉଛନ୍ତି ସେ ବୁଝିବାର ବି ହେବେନି କିଏ ମୁଁ କିଏ ଆସୁଛି ସେ ପ୍ରଣାମ କରୁନା କେହି କାହାକୁ ପଚାରିବି ନାହାନ୍ତି ଆଜିକାଲି ସେ କିଏ ମୁଁ କେତେଥର ପ୍ରଣାମ କରେ କିଏ ଆସୁଛି କେତେଟା ମହାରାଜ ଆସୁଛନ୍ତି କିଏ ଆସୁଛି କିଏ କାହାକୁ ପଚାରୁ ନାହିଁ ଆରେ ଚିନ୍ତା କର ଭଗବାନ ପାଖକୁ ଯିବାକୁ ହେଲେ କେମିତି ଯୋଗ୍ୟତା ସବୁ ଦରକାର ଅର୍ଡିନାରୀ ବ୍ୟକ୍ତି ଗୋଟେ ସାଧାରଣ ବ୍ୟକ୍ତି ସେ କେବେ ଭାବିବା ଉଚିତ ନୁହେଁ ଆମେ ଆମେ କିଛି ପଢ଼ିଦେଲୁ ଜାଣିଦେଲୁ ମୋର କିଛି ହେଇଗଲା ବହୁତ କିଛି ମୁଁ ଭଗବାନ ପାଖକୁ ଚାଲିଯିବି ନାହିଁ 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 ଦେଖ ଭାଗବତ ଅନୁସରଣ କର ନିତ୍ୟ ପାର୍ଷଦ ମାନେ ଭଗବାନଙ୍କର ଯେଉଁମାନେ ପ୍ରିୟ ସକା ସେମାନେ ଚରଣ ତଳେ ପଡ଼ିଗଲେ କାହାର ଜାଗିଙ୍କ ବ୍ରାହ୍ମଣ ଯେଉଁମାନେ ସ୍ୱର୍ଗକୁ ଯିବା ପାଇଁ କାମନା କରୁଛନ୍ତି ହେ ଭୂମି ଦେବା ଶୃଣୁତଃ କୃଷ୍ଣସ୍ୟାଦେଶକାରିଣଂ ପ୍ରାପ୍ତାନ୍ ଜାନିତ ଭଦ୍ରବ ଗୋପାନୋ ରାମ ଚୋଦିତାନ୍ ସରଳ ଲୋକ ନା ସରଳ ଲୋକଟା କଣ ଯାହା ଯେତେ ଶିଖେଇଲେ ସେ କଣ ଏ ଛୁଆଟା କହିବ ଏଇ ତୁ ଯାହା ତୁ କହିଦେଇ ଆସିବୁ ଦେଖୁନ ଘର ଭିତରେ ଥିବ ତାକୁ କହ ଯା ବାପା ନାହିଁ ସିଏ କଣ କହୁଥିବ ଅନୁଥିବ ବାପାକୁ ଅନୁଥିବ କହିବ ବାପା ନାହିଁ ଅନେଇବ ତାପରେ କହିବ ବାପା ମୁଁ କହିଦେଲି ବାପା ନାହିଁ ତା ବାପା କହିବ ଇଚ୍ଛା କହିଦେବି ଯାଉଛି ବାପା ନାହିଁ ଏଣେ ସାଙ୍ଗସାଥି ଲୋକ କହୁଛନ୍ତି ବାପା ନାହାନ୍ତି ବାପା ନାହାନ୍ତି କହିଦେବି ସେଇଠୁ କହିଦେଇ ଆଜି ବାପା ମୁଁ କହିଦେଲି ବାପା ନାହାନ୍ତି ବୋଲି କହିଦେଲି ମୁଁ ସେ ସରଳ ନା ସେ କଣ ବୁଝିଛି ତୁମେ ତାକୁ ଡୁପ୍ଲିକେଟ୍ କଥାଟା କହୁଛ ବୋଲି ସରଳ ସେ କହିଦେବ ତାକୁ ତୁମେ ଓଲଟା କଥା ଶିଖେଇଲେ ବି ସିଏ କହିପାରିବନି ତମେ ଯାହା କହିଲେ ସେ ସେଟା କହିଦେବ କୃଷ୍ଣ କଣ ମନା କଲେ ତୁମେ ମନା କହିବ ନା ଆଗେ ବଳରାମ ନା କହିବ କିନ୍ତୁ ଇଏ ତ ସରଳ ପ୍ରଥମେ ଯାଇ କହିଦେଲେ ହେ ଭୂମି ଦେବା ବ୍ରାହ୍ମଣ ମାନଙ୍କୁ ଭୂମି ଦେବ ବୋଲି କୁହାଯାଏ ପ୍ରକୃତର ମାଲିକ ସେମାନେ ବ୍ରାହ୍ମଣ ମାନେ ଯଦି ରାଜାଙ୍କ ସବୁ ଧନର କଣ କୁହାଯିବ ମାଲିକ କିନ୍ତୁ ବ୍ରାହ୍ମଣ ମାନଙ୍କ ଅଧୀନରେ ରାଜା ରହୁଥିଲେ ହେ ଭୂମି ଦେବା ଶୃଣୁତଃ ହେ ରାଜା ଏ ସରି ହେ ବ୍ରାହ୍ମଣ ଗଣ ଶୁଣନ୍ତୁ କୃଷ୍ଣସ୍ୟ ଆଦେଶକାରିଣ କୃଷ୍ଣ କଣ କହିଥିଲେ ବଳରାମ ନା କହିକି ମାଗିବ ସେ ସେଟା କହିବେ କିନ୍ତୁ ଆଗେ କହିଥିଲେ ଆମେ କୃଷ୍ଣଙ୍କର ଆଦେଶକାରିଣ ନନ୍ଦରାଜଙ୍କର ପୁଅଙ୍କର ଆଦେଶକାରୀ ସରଳ ନା କୃଷ୍ଣ ମନା କଲେ କଣ ହଉଛି ସରଳ ସେ କହିଦେବେ ତୁମେ କହିଥାନ୍ତ ଆମେ ବ୍ରଜରୁ ଆସିଛୁ ବଳରାମଙ୍କୁ ପଠେଇଛନ୍ତି କୃଷ୍ଣ ସାଙ୍ଗରେ ବଳରାମ ଗାଈ ଚରୁଛନ୍ତି ଆମକୁ ପଠେଇଛନ୍ତି ସେ କ୍ଷୁଦା ଅଛି ଆମକୁ ଦିଅ କିଛି କିନ୍ତୁ ଆଗେ କହିଥିଲେ କୃଷ୍ଣ ସେ ଆଦେଶ କାରଣ କାହିଁ ସରଳ ଆମେ କୃଷ୍ଣଙ୍କର ଆଦେଶକାରୀ ବ୍ରାହ୍ମଣ ବୁଝିଦେଲା ଇଏ ଚାଲା କରିକି ଆସିଛନ୍ତି କଣ ଖାଇବା ପାଇଁ ଭଲ ଜିନିଷ ଆଉ କୃଷ୍ଣ ମନା କରିଥିଲେ କିନ୍ତୁ କହିଦେଲେ ଏତେ ସରଳ ଆଙ୍କ ଅନ୍ତକରଣଟା ସରଳ ଭଗବାନ ପାଖରେ ଯିଏ ରହିବେ ସେମାନେ ଏମିତି ଲୋକ ନୁହନ୍ତି ତାଙ୍କର ସବୁଠୁ ବଡ ଯୋଗ୍ୟତା ହେଲା ଏଇଟା ପୁରା କ୍ଲିନ୍ ହାର୍ଟ ସେମାନେ ହୃଦୟଟା ପୁରା ସ୍ୱଚ୍ଛ ପବିତ୍ର ସ୍ଫଟିକ ଭଳି ମହାପୁରୁଷ ମିରର ସହିତ ତୁଳନା କଲେ କଣ କହିଲେ ଯେହେତୁ ଦର୍ପଣ ମାର୍ଜନ ଦର୍ପଣ ଶବ୍ଦଟା ଏଥିପାଇଁ କହିଲେ ଦର୍ପଣଟା ଯାହା ମୁଖଟା ସେଟାକୁ ଦେଖେଇଦବ ଭଗବାନ ପାଖରେ ରହିବାକୁ ହେଲେ ସେମିତି କ୍ଲିନ୍ ହବାକୁ ପଡିବ ସ୍ୱଚ୍ଛ ପବିତ୍ର ହୃଦୟ ଯଦି ପବିତ୍ର ନାହିଁ ସବୁବେଳେ କୁଟ କାପୁଟ ଅନ୍ୟର ଦୋଷ ଦେଖିବା ସବୁବେଳେ ଗୁଡା ଏଡା ରହିଲା ତମ ପାଖକୁ ଯାଇପାରିବନି ଭଜନ ବି କରିପାରିବ ଅପରାଧ ସବୁବେଳେ ହବ ମନ ଅତ୍ୟନ୍ତ ପବିତ୍ର ରହିବା ଦରକାର ଅନ୍ୟର ଦୋଷ ଗୁଣ ଗୁଡିକ ସବୁ ଦେଖି ଦୋଷ ଗୁଣ ସମସ୍ତଙ୍କର ଅଛି ଦୋଷ ଗୁଣଟା କଣ ଆମେ କାହାକୁ ଦେଖିବା ଅନ୍ୟର ଦୋଷ ଗୁଣ ଦେଖି ଶୋଧନ ଆମେ ତାକୁ କରିପାରୁନେ ସେଟା ସେ ଦୋଷ ଗୁଣଟାକୁ ଦେଖିକି ଆମେ ଘୃଣା କରି କଣ ଆମର ଲାଭ ହେଲା ଆମେ ଅନ୍ୟର ଦୋଷ ଗୁଣ ଦେଖିବା ଦ୍ୱାରା ତାର ସ୍ୱଭାବଟାକୁ ଆମେ ନେଇ ଆସୁଛି ଅନ୍ୟର ଦୋଷଟା କୁହାଯାଏ ନା ତୁମେ ଦେଖ ତୁମେ ଅନ୍ୟର ଦୋଷଟା ସବୁବେଳେ କହିଲ ସେ ଦୋଷଟା ତୁମେ କର ତୁମର ସେ ଭଗବାନ ତୁମ ଦ୍ୱାରା ସେ କାର୍ଯ୍ୟଟା କରିବ ପରୀକ୍ଷା କର ତୁମେ ମନେକର ଗୋଟେ ଲୋକ ସବୁବେଳେ ତୁମେ ତା ଦୋଷ ଦେଖୁ ତାକୁ କହୁଛ ହେ ସେ ବଦମାସ କରୁଛି ଏଇଟା ଏମିତି କରୁଛି ସବୁବେଳେ ମୋବାଇଲ ଦେଖୁଛୁ ଦିନ ଆସିବ ତୁମେ ସେଇଟା କରିବ ସମସ୍ତେ ନିଜ କର୍ମ ହିସାବରେ ଯାଉଛନ୍ତି ତାଙ୍କୁ ଯୋଉ ବୁଦ୍ଧି ଦେଖାଉ ଯାଉଛନ୍ତି ଭଗବାନଙ୍କର ଭଜନ କରିକି ତାଙ୍କୁ ଯଦି ଠିକ ବୁଦ୍ଧି ଦେଖାଯାଏ କାହିଁକି ସବୁବେଳେ ତାଙ୍କର ଦୋଷଟା ଦେଖିବ ଦୂରେଇ ଯାଅ ବୁଦ୍ଧିରୁ ବସ ଦୂରେଇ ଯା ସେ ଯାହା କରୁଛି କରୁ ତାର ପ୍ରଭୁ ତାର ବୁଝି ଗୁରୁକୃଷ୍ଣ ବୁଝି ଆଉ ଦୋଷ ଦେଖିବା ଦ୍ୱାରା ତୁମର କଣ ହବ ତୁମ ହୃଦୟଟା ଆଉ ଦିନ ଆସିବ ଏତେ ଅସହିଷ୍ଣୁ ଭଗବାନ ହେଇଯିବେ ତୁମେ ଯେଉଁ ଦୋଷଟା ତାର ଦେଖୁଥିବ ସେଇ କାମଟା ତୁମେ କରିବ అంటే గ్యారంటీ రేఖ పరీక్ష దొరుకుతారు. భగవాన్ స్వయపరందిని కారణ సీలు సీవి కూడా జీవడం అన్నాయి తుమ్మి తార దుసరే సభలో డిపరి వాడేలో భగవాన్ స్వయపేని కార దుసరా కా కుయా যায় না এদিকে ভগবান উপায় পাই চেষ্টা করছে সব দোষ বুঝেয়াদ অন্যের দোষ লচেয়া দরকার ভগবান কে পাইব তাহলে গোটে সিম্পল প্রিন্সিপল সে কহিল রামানাচার্য কহিলেন রামানাচার্য দুইটা কথা কলে অন্যের দোষকে লচেব তার গুণকে প্রকাশ করিব তার ভাল গুণটা কহিব তার দোষটা কহবনি আর নিজের দোষ কহিব গুণকে লুচাইব এই দুইটা করিবার তুমি প্রভুঙ্ পাখ যাইপার এটা কি করিপার হ্যাঁ করব কি তো নিজ দোষটা কহব গুণটা লুচাইব আর অন্যের গুণক কহব দোষকে লুচাইব এটা হচ্ছে এটা হবনি সাধন কলে সম্পূর্ণ পুরা মধ্যম অধিকার যাই উত্তম অধিকার স্থিতি আসলে যাই এই অবস্থা আসিব অন্যের দোষকু কেবে হলে স্বপ্নরে বি অন্যের দোষ দেখিবে সেটি নাই মহাপ্রভুঙ্ সেটা আছে না পরম স্থিতি না স্বপ্ন স্বপ্ন না কর অন্য দোষের স্মরণ সর্বদা আপনা দোষ করিবে চিন্তন সর্বদা আপনা দোষ করিবে চিন্তন স্বপ্নে না কর ভাই স্বপ্নে না কর অন্য দোষের স্মরণ স্বপ্নরে অন্যের দোষকু বি স্মরণ করে না সব নিজের দোষটা চিন্তা কর কি করিপার তেমন এমানে আগে যাই কহিলে সরল লোক না কহিদেলে হে ভূমি দেবা শুণুত কৃষ্ণস্য আদেশকারিণ আমি হচ্ছি কৃষ্ণঙ্কর আদেশকারী কহিদেলে সরল লোক প্রাপ্তান জানিত ভদ্র গোপান রাম চোদিত তস্য নন্দরাজ পুত্রত্বেন রামত সকাতত ঐশ্বর্যত রাম চোদিত নিত্য অস্মদ্বারা রাম এব অর্ণম প্রথম ভক্ষ্যতে ইতি অভিপ্রায় কলে দেখো আমি কৃষ্ণঙ্কর আদেশকারী কিন্তু আমাকে আমি রামঙ্ক পাই ভিক্ষা মাগিয়া পাই আসছু কা পাই বলরামঙ্ক পাই বলরাম ভারি ঐশ্বর্যশালী আর গোটে কাম করন্তু আমি আমি ভিক্ষা নবুনু ভিক্ষাটা কা পাই নবু আমি নাকি ভিক্ষা ভোজন করিব না আমি কাহাকে দেবু বলরামঙ্কু দেবু কৃষ্ণ যাহা তাঙ্কু কহিলে সে সেটা হি কহিলে কিন্তু কৃষ্ণ তোম চালাক জিনিসটা শিখাইলে যে কহ কহ সে কহিলে আমি কৃষ্ণ সে আদেশকারী আর বলরাম নামে ভিক্ষা মাগিলে গাশ্চারয়ন্তম অবিদান উদানম রামাচ্যুত বলসত বুভুক্ষিতম তয়ো দ্বিজা ওদনমর্থিনো যদিম শ্রদ্ধা চোজচ্ছত ধর্ম বিত্তম হে দ্বিজগণ অল্প দূরে রামকৃষ্ণ গোচরণ করি 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 ক্ষুধার্থ হই আমমানক নিকটরে অর্ণ কামনা করিছেন করিতিলে হে শ্রেষ্ঠ ধর্মজ্ঞ গণ অর্ণার্থী রামকৃষ্ণ প্রতি যদি আপনমানকর শ্রদ্ধা থাকে তবে অর্ণ দান করন্তু ক্ষুধা কাহাকু লাগুতিলা সখামানঙ্কু সেমানে কৃষ্ণঙ্কু প্রার্থনা কলে কৃষ্ণ কহিদেলে তুমি যাইকি কহিব রা বলরাম ক্ষুধা লাগুছি তাপরে কহিব কৃষ্ণঙ্কু ক্ষুধা লাগুছি এটা কহিকি তুমি অর্ণ মাগিকি আনিব সে কহিল সে যাই কহিল ঠিক আছে আমি পত্র পকাই দেবো আজ্ঞা ভোগ লাগলে টিকে দেলে কোণ খাই খুবই দেখি আমি তারপরে যা অর্ণ বর্ণ নেই যাবো সে সরল থিলে তুমি ভোগ লাগিলে কৃষ্ণকে পঠাইলে তুমি যাও যাও সে প্রভু ভাবলে এবং ঘর আজ রোষেবাস হয়নি মন্দিরে তুমি যাও ভাবলে ঘর প্রসাদ ধরিকি আসিও কম করি যাই তুমি তো খাই নথিও কম করি আগে হ্যাঁ ভাবলে তুমি কম করি আগে খাইলে তা ধরি আসিও সেটি খাইবি এটি খাইবি পার্থক্য কোণ আছে তাহলে পচারে তুই খাই খাইলু আমি তো এটি খাইদে সেটি খাইলে অসুবিধা কোণ চার লাখে ওটা আজ কোণ সরল কি হচ্ছে কি কে কে গোটে এমনি মানিপারি আসু ভগবান পার্থ দ্বারা সেমানে সেমানে যাই এমনি কহিলেনি যে ঠিক আছে আমি ভোক লাগুছি কৃষ্ণ যা কহিলে সে সরল সে কহিলেনি আজ্ঞা যাহা বলি যাবার ভোগ প্রসাদ পত্র কোণ আছে দেলে পাই পাই দেব তারপরে রামকৃষ্ণ পাই নিয়ে যাবু নাই অন্যতি দূরে সেমানে গোচারণ করছেন গাছ আর এন্তম অবিদুরে উদনম রামাচ্যুত বলত বুভুক্ষিত ও যুষ্মাকম লসতম ভিক্ষত উদনম অর্ণঞ্চেতি পাঠ আচার ননু তো ব্রাহ্মণানম ভবতি ইতি ব্রাহ্মণ ভোজনাৎ পূর্বম কথম দাস্যাম ହେଇଗଲା ବ୍ରାହ୍ମଣ ମାନ ବ୍ରାହ୍ମଣ ମାନେ କହିଲେ କାହାକୁ ସଖାମାନ ଆରେ ତୁମେ ରାମକୃଷ୍ଣ ମାଗୁଛନ୍ତି ଯେ ବ୍ରାହ୍ମଣ ଭୋଜନ ପୂର୍ବରୁ ତୁମକୁ କେମିତି ଦେବୁ ଆମେ ଆଗେ କାହାକୁ କହୁଛନ୍ତି ଭାବିଲେ ସାଧ ଫାଦ ଦେଖିନ କି ତୁମର କରୁଛ ନା ନାହିଁ ତୁମ ଆଡେ ଅଛି ନା ନାହିଁ ଏ ବାପା ମରିଗଲେ ଏଗାର ଦିନିଆ ଆଉ ଯୋଉ ସାଧ ଫାଦ ପ୍ରଥମ ଶ୍ରାଦ୍ଧରେ କାହାକୁ ଦିଆ ହବ ଆଗେ ଭୋଜନ ବାହାର ନାମ ଆଗେ ଯୋଉ ଗାଁ ଲୋକ ନିମନ୍ତ୍ରଣ କରିବ ନନାଙ୍କୁ ବ୍ରାହ୍ମଣକୁ ଆଣିଲେ କାହାକୁ ଦେବାକୁ ପଡିବ ଆଗେ ନନାଙ୍କୁ ଦେଇକି ତାପରେ ଗୋଟଳ ପଡିବ ପଡିକି ପାଞ୍ଚ ଟଙ୍କା ନେଖା ଦୁଇ ଟଙ୍କା ନେଖା ସବୁ ଛୁଆ ବି ସବୁ ଦିଅନ୍ତି ଆମେ ମୋର ମନ ଲାଗୁଛି ମୁଁ ବି ଦେଇଛି ଟଙ୍କାଟେ ଦୁଇ ଟଙ୍କା ନନାଙ୍କୁ ଜୁହାର ହେଲେ ଟଙ୍କାଟେ ଦେବାକୁ ପଡିବ ମା ବାପା ଘର ଦ୍ଵାରା ଯିଏ ଥିବେ ସବୁ ଆସିକି ଗୋଟଳ ପଡିବେ ପଡିକି ଖାଇବାକୁ ଦେଇକି ଆହୁରି ଦକ୍ଷିଣା ଦେବେ ତାପରେ ବ୍ରାହ୍ମଣ ଭୋଜନ ସରିଲା ପରେ ଯିଏ ଖାଇବ ସେ ସେଇଟା କହୁଛନ୍ତି ଆଉ ନନୁ ତୋ ବ୍ରାହ୍ମଣ ନ ଭବତଃ ନ ବ୍ରାହ୍ମଣ ନ ଭବତଃ ତୁମେ କଣ ରାମଣ କି ତୋ ସେ ଦି ଜଣ ବ୍ରାହ୍ମଣ କି ଦେଖ ନମୋ ବ୍ରହ୍ମଣ୍ୟ ଦେବାୟ ସେ ଯୋଉ ଯଜ୍ଞ ମନ୍ତ୍ର କରୁଥିବେ ସେ କାଣରେ ମନ୍ତ୍ର କରୁଥିବେ ସେ ବ୍ରାହ୍ମଣ ସେ ବିଷ୍ଣୁଙ୍କ ନାଁରେ ଦେଖ ସିଏ କହୁଛନ୍ତି କଣ ସେ ବ୍ରାହ୍ମଣ ସେ ରାମକୃଷ୍ଣ କଣ ବ୍ରାହ୍ମଣ ତାଙ୍କୁ ଦେଇଦେବୁ ତୋ ନ ବ୍ରାହ୍ମଣ ଭବତୀ କି ସେ ଦି ଜଣ ବ୍ରାହ୍ମଣ ନୁହନ୍ତି ତୁମେ ନୁହଁ କି ସେମାନେ ନୁହଁ ତୁମେ ଯୋଉ ଗୋପାଳ ଲୋକ ସବୁ କଣ ବ୍ରାହ୍ମଣ ଭୋଜନ ପୂର୍ବ କଥମ ଦାସ୍ୟାମ ବ୍ରାହ୍ମଣର ଭୋଜନ ପୂର୍ବରୁ କେମିତି ଦିଆଯିବ ସଖାମାନେ କହିଲେ ନା ଏଠି ବୁଭକ୍ଷିତ ତୁମେ ଯୋଉ ନିୟମଟା କହୁଛ ସେଟା ସାଧାରଣ ନିୟମ କିନ୍ତୁ ବୁଭକ୍ଷିତ ମାନେ କଣ ଯାହାକୁ ଭୋକ ଲାଗୁଛି ଭୋକିଲାକୁ ଆଗେ ଅର୍ଣ୍ଣ ଦବ କ୍ଷୁଦାର୍ଥୀକୁ ଅର୍ଣ୍ଣ ଦବ ନିୟମ କି ଦେଖା ହବନି ସେ ବ୍ରାହ୍ମଣ କି କ୍ଷେତ୍ର କି ବୈଶ୍ୟ କି ଶୂଦ୍ର ନାହିଁ କିଛି ନାହିଁ ତୁମେ ଭକ୍ତ ବସିଛ ଭକ୍ତ ମାନେ କିଏ ବସିଛନ୍ତି ଗୋଟେ ଛୁଆ ଆସି କାନ୍ଦୁଛି ତାକୁ ଭୋକ ଲାଗିଲାଣି ସିଏ ବହୁତ ଭୋକିଲା ତ କଣ କରିବ ତୁମେ କହିବ କି ଆମେ ବୈଷ୍ଣବ ମାନେ ଆମେ ଖାଇନୁ ତାକୁ ଆଗେ ଦଉଛ ନାଇଁ ନାଇଁ କ୍ଷୁଦାର୍ଥୀକୁ ଆଗେ ଅର୍ଣ୍ଣ ଦବ କ୍ଷୁଦାର୍ଥୀକୁ ଆଗେ ଅର୍ଣ୍ଣ ଦବ ଭଗବାନ ଅସନ୍ତୁଷ୍ଟ ହେଇଯିବେ ତେଣୁ ସେ କହୁଛି ମୁଖ୍ୟତ ଆମେ ବ୍ରାହ୍ମଣ ନୁହଁ କୃଷ୍ଣ ବଳରାମ ବ୍ରାହ୍ମଣ ନୁହନ୍ତି ବ୍ରାହ୍ମଣଙ୍କର ଦେବତା ସିଏ ବ୍ରାହ୍ମଣ ତାଙ୍କୁ ପୂଜା କରନ୍ତି ବ୍ରହ୍ମଣ୍ୟତା ସେ ବ୍ରହ୍ମଣ୍ୟ ଦେବ ବ୍ରାହ୍ମଣ ତା ସବୁ ପାଇଛି ତାଙ୍କରି ପାଖରୁ କର୍ମକାଣ୍ଡ ତ ହୃଦୟ ଜଡ କହିଲେ ସେ କଣ ବ୍ରାହ୍ମଣ ତୋ ନ ବ୍ରାହ୍ମଣ ଭବତୀ ବ୍ରାହ୍ମଣ ଭୋଜନ ପୂର୍ବାତ କଥମ ଦାସ୍ୟାମ ବ୍ରାହ୍ମଣ ଭୋଜନ ପୂର୍ବରୁ କେମିତି ଦିଆ ହବ କହିଲେ ବୁଭକ୍ଷିତ ସେମାନେ ଭୋକିଲା ଅଛନ୍ତି ଅର୍ଣ୍ଣସ୍ୟ କ୍ଷୁଦିତ ପାତ୍ରମ ଇତି ପ୍ରମାଣ ଜାଣିଥାଏ ବୋଇତି ତୁମେ ବ୍ରାହ୍ମଣ ତୁମେ କଣ ଜାଣିନ ଚକ୍ରବର୍ତ୍ତୀ କହୁଛନ୍ତି ସେମାନେ କହିଥିବେ ସେମାନେ ତ ଭାରି ସର ଚକ୍ରବର୍ତ୍ତୀ ଅର୍ଥ କରୁଛନ୍ତି ସିଦ୍ଧାନ୍ତ ରଖିବେ ନା ସଖାମାନେ ଯୋଉ କଥା କହୁଛନ୍ତି ତାଙ୍କ ମୁଖରେ ଭଗବାନ କହୁଛନ୍ତି ତାଙ୍କ କଥାର ଅର୍ଥକୁ ଚକ୍ରବର୍ତ୍ତୀ ଲେଖୁଛନ୍ତି ଯଥାର୍ଥ କଥା କହୁଛନ୍ତି ଅର୍ଣ୍ଣସ୍ୟ କ୍ଷୁଦିତ ଏଠି ଲେଖିଲେ ଅର୍ଣ୍ଣସ୍ୟ କ୍ଷୁଦିତ ପାତ୍ରମ ଅର୍ଣ୍ଣ କାହା ପାଇଁ ଅର୍ଣ୍ଣଙ୍କ ଅର୍ଣ୍ଣର ପାତ୍ରତା ହେଉଛନ୍ତି କ୍ଷୁଦିତ ବ୍ୟକ୍ତି ଯାହାକୁ ଭୋକ ଲାଗୁ ସିଏ ଅର୍ଣ୍ଣ ପାଇବାର ଯୋଗ୍ୟ ପ୍ରମାଣ ଜାଣିଥାଏ ବୋଇତି ତୁମେ କଣ ଏ ପ୍ରମାଣ ଜାଣିନା କି କିଏ କିଏ କହୁଛନ୍ତି ସେଥିପାଇଁ ସବୁ ଗାଁ ଗଢ଼ିଲେ ଏଇ ଯୋଉ ମା ମତେ କଣ ଅର୍ଣ୍ଣ ଗଣ୍ଡେ ମିଳିବ ଡାକନ୍ତି ନନା ଆଜିକାଲି କେଉଁ ଭିକାରୀ ବାବୁ ଆସୁଛନ୍ତି ଭିକାରୀ ଭିକାରୀ କାହିଁକି ମୁଁ ଦେଖୁନି ଗୋଟେ ସେ ଘରେ ଥିଲା ବେଳେ ଗୋଟେ ଦିଟା ମୁଁ ବୁଢୀ ମା ଗୋଟେ ଆସିଥିଲା କଣ ତାର ଅପରେସନ ଫପରେସନ ପାଇଁ ଗୋଟେ ଦିଟା ଆସିଥିଲା ଏବେ ଅପରେସନ କେସ୍ରେ ଆସୁଛନ୍ତି ଯା ମେଡିକାଲ ଆଗରୁ ତ ଆଗରୁ କଣ ସବୁ ଆସୁଛନ୍ତି ଡେଲି ଭିକ ମାଗିବା ପାଇଁ ଆଉ ଖାଇବି ଯାଆନ୍ତି ସେ ଖାଇବେ ମା ଖାଇବା କିଛି ଗଣ୍ଡେ ଖାଇବାକୁ ମିଳିବ ତାକୁ ଦିଅ ଅର୍ଣ୍ଣ ଦିଅ ଡାଲି ତା ସେ ତଳେ ବସିବ ତାକୁ ତାକୁ ଖାଇବା ସବୁ ଦିଆଯାଏ ତାଙ୍କ ପାଇଁ ଅଲଗା ପ୍ଲେଟ୍ ଥାଏ ସେ ଖାଇ ପିଇକି ଧୋଇକି ସେ ଥାଳି ସେଠି ରଖିଦେଇକି ଯାଆନ୍ତି ଦିଆଏ ନା ସବୁ ମୁଁ ଛୋଟ ବେଳେ ଦେଖିଛି ଆଉ ଦୁଇଟା ତିନିଟା ଲୋକ ସବୁବେଳେ ଖାଇବେ ଆଜି କିଛି ନଥିବ ସେ ଗରିବ ଲୋକ ଏତେ କହିବେ ଆଜ୍ଞା ମୋ ଟିକେ ପଖାଳ ଖଟା ଟିକେ ଦିଏ ନା ଏ ପଖାଳ ସବୁ ବଳିଥିବ ବହୁତ ଏତିକି ଏତିକି ପଖାଳ ତାଙ୍କୁ ବେଲେ ଦେଇଦେବ ସେ ବେଲେ ପଖାଳକୁ ଲୁଣ ସେ ପିଆଜ ଫିଆଜ ସେ ଖଟା ଟିକେ ଦେଇକି ସେ ତାର ଖାଇଦେବ ଖାଇଦେଇଯିବ ମା ଭଗବାନ ତୋର ମଙ୍ଗଳ କରନ୍ତୁ କହିକି ତାର ଜୀବଟି କ୍ଷୁଦ ବ୍ୟକ୍ତି ନା ସେ ଚାଉଳ ନେଇକି କୋଉଠି ରୋଷେଇ କରିବ ତା କେତେ ଡେରି ହବ ତାକୁ ଭୋକ ଲାଗିଲାଣି କ୍ଷୁଦ ବ୍ୟକ୍ତି ହଉଛି ଅର୍ଣ୍ଣର ପ୍ରାପ୍ତରେ ଚୁକିବ ତୁମେ କଣ ଜାଣିନ ତୁମେ ଶାସ୍ତ୍ର ଜାଣିଥିବ ସଖାମାନେ କହୁଛ କିମ ଅପ୍ରତିପ୍ରତି ତସ୍ୟ ଆଲକ୍ଷ୍ୟ ପୁନରାହ ସେ କହିଲା ତୁମ ଆଶ୍ଚର୍ଯ୍ୟ କଥା ଗୁଡା କଣ କହୁଛ କିଏ କହୁଛନ୍ତି ବ୍ରାହ୍ମଣ ମାନେ ଆମେ ବ୍ରାହ୍ମଣ ଭୋଜନ କରୁନୁ ତୁମେ କ୍ଷୁଦ ହେଲା ବୋଲି କଣ ଆମେ ତୁମେ ବୈଶ୍ୟ ଗୁଡାକୁ ଦେଇଦେବୁ କେମିତି ଆଶ୍ଚର୍ଯ୍ୟ କଥା କହୁଛ ହୃଦୟର କଥା ଏଟା। ଭକ୍ତି ଭକ୍ତିର ଯୋଉ ବିଚାରଧାରା ରହିଲା ଭଗବାନଙ୍କର ସହିତ ସମ୍ପର୍କ ଗୁରୁକୃଷ୍ଣ, ଏଟା ବିଚାରଧାରା ହୃଦୟର କଥା। ତମେ ବିଧି ବିଧାନ ଧରି ପାରିବନି, ଏଟା ପ୍ରେମର କଥା। ଆଉ ବିଧି ବିଧାନ ଧରିଲେ ତମେ ଭୁଲିବ ଘୁରିବ, ଯେମିତି ଧରିଛନ୍ତି ବିଧି ବିଧାନକୁ। ଆଉ ଦିଜା ତୟ ଅର୍ଥିନବା ଯଦି ଶ୍ରଦ୍ଧା ଅସ୍ତି ତହି ଯତ ନଚେତ ଶ୍ରୁତମ ବୟମ ପରିବୃତ ଯାମ ଇତି ଭାବ। ଦେଖ ତୁମେ ତୁମେ କହୁଛ ଆମେ ବେକାର କଥା କହୁଛୁ ବା ଅଯୁକ୍ତିକର କଥା କହୁଛୁ। ହେ ଦ୍ୱିଜଗଣ ତୟ ଅର୍ଥି ନବ ଯଦି ଶ୍ରଦ୍ଧା, ତୁମେ ଯଦି ପ୍ରକୃତରେ ଅର୍ଥିନ ମାନେ ଯୋଉମାନଙ୍କୁ ଅର୍ଥ ଆବଶ୍ୟକ ବା ଭୋଜନ ଆବଶ୍ୟକ ସେମାନଙ୍କୁ ଯଦି ତୁମେ ଅର୍ଥି ନବ ଯଦି ଶ୍ରଦ୍ଧା ଅସ୍ତି ତୟ ଯତ, ଯଦି ତୁମର ଚ୍ୟୁତ ବ୍ୟକ୍ତିକୁ ବା ଅର୍ଥିନ ବ୍ୟକ୍ତିକୁ ଦବାର ବିଶ୍ୱାସ ଶ୍ରଦ୍ଧା ଅଛି ତାହେଲେ ଦିଅ, ନହେଲେ ଆମେ ପରାବୃତ ଆମେ ଯାହା ଫେରିଯିବୁ। ସେମିତି ନାହିଁ ଯେ ତୁମେ କି ବ୍ରାହ୍ମଣ ମୋକ ଦେଖୁ ନା ଏ ଯୋଉ ଭିକମା କିଏ ଯିବେ ଭିକାରଟା ଗାଳି ଦେଇଦେଉଛି ଆଜିକାଲି ଆଉ ଧନୀ ହେଇଛୁ ଦି ଟଙ୍କା ଦେଇପାରୁନୁ ସେ ଗାଳି ଗୋଳ ଦେଇକି ଚାଲୁଛି ଆସି ତ ସଖା ମାନେ ସରଳ ନା ସେ ତ ଗାଳି ଗୋଳ ଦେଇଦେଲେ କି ବ୍ରାହ୍ମଣ ବା ସରଳ କେତେ ଶିଷ୍ଟ ସେମାନେ ଭଗବାନ ପାତଳ ବ୍ରାହ୍ମଣଙ୍କ ପାତଳ ପଡ଼ିଗଲେ କହିଦେଲେ କୃଷ୍ଣ ଆମେ କୃଷ୍ଣଙ୍କ ଆଦେଶ କାରଣ ବଳରାମଙ୍କୁ ଅର୍ଣ୍ଣ ତାଙ୍କର ଦରକାର କ୍ଷୁଦିତ ଅଛନ୍ତି ତାଙ୍କୁ ଦିଅନ୍ତୁ। କହିଲେ ବ୍ରାହ୍ମଣ ଭୋଜନ ପୂର୍ବରୁ କେମିତି ଆମେ ଦେବୁ, କହିଲେ ବିଭୁକ୍ଷିତ ତୁ ଶାସ୍ତ୍ର ବ୍ରାହ୍ମଣ ଯିଏ ଶାସ୍ତ୍ର ଜାଣିନ ଯିଏ କ୍ଷୁଦା ବ୍ୟକ୍ତି ତାକୁ ସାଙ୍ଗେ ସାଙ୍ଗେ ଅର୍ଣ୍ଣ ଦବ। କହିଲେ ତୁମେ ଯେଉଁଟା କହୁଛ ଅଯୁକ୍ତିକର କଥା, ବ୍ରାହ୍ମଣ ଭୋଜନ ପୂର୍ବରୁ କାହାକୁ ଦିଆଯାଏ ନା। ସେଠି ସେ କହିଲେ ଠିକ ଅଛି ହେ ଦିଜ ତୟ ଅର୍ଥି ନବ ଯଦି ଶ୍ରଦ୍ଧା ଅସ୍ତି କହିଯାଚ୍ଛ, ତ ଯଦି ଅର୍ଥନ ବ୍ୟକ୍ତିକୁ ଶ୍ରଦ୍ଧା କରୁଛ ତାହେଲେ ଦିଅ, ନଚେତ ଇତି ଶ୍ରୁତମ ବୟମ ପରାବୃତମ ଯାମ, ନ କହିଦିଅ ଆମେ ଫେରିକି ପଳେଇବୁ। ବହୁତ ଶିଷ୍ଟ ଥିଲେ, ଏମିତିରେ ଯୁକ୍ତରେ କାହିଁକି ଦବନି, ତୁ କଣ ବ୍ରାହ୍ମଣ ହେଇଛ, କଣ ପାଠ ପଢିଛ, କୋଉ ବେଦର ଅଛି, ଯୁକ୍ତି ତର୍କ ସେ ସେମିତି ନୁହନ୍ତି, ଏମିତି ଭଗବାନଙ୍କ ଭକ୍ତ ନୁହନ୍ତି, ବହୁତ ଶିଷ୍ଟ ସେମାନେ। ହଁ ଠିକ ଅଛି, ଆପଣଙ୍କର ଯଦି ଶ୍ରଦ୍ଧା ନାହିଁ ଖାଲି ନ କହିଦିଅନ୍ତୁ, ନା କହିଦିଅନ୍ତୁ ଆମେ ଫେରିକି ପଳେଇବୁ। ଭଗବାନ କଣ ଆମର ଭଳିଆ ଲୋକଙ୍କ ପାଖରେ ରଖିକି ଛେଳି ଉଡେଇବେ ନା କଣ, ବୁଝିପାରୁଛ ନା ନାହିଁ, ଛେଳି ଉଡେଇଛ କେବେ, ଛେଳି ପଲ ଯିଏ ରଖିକି ତାକୁ ପଚାରି ଦେଖିବ, ଛେଳି ପଲ ଯିଏ ରଖିଥିବ ତାକୁ ଦେଖିବ ସିଏ କଣ ସେ ଧାନ କ୍ୟାରି କରି ଯାଉ, ଇଏ ତାର ଇଆଡ଼େ ପଶିଯିବ ଧାନ କିଆର, ସେ ତା ବାଡ଼ ଭିତରେ ପଶିବନି, ଯେତେବେଳେ ମା ମା ହଉଥିବେ ଭା ଭା ହଉଥିବେ ତାଙ୍କୁ ଗୋଟେ ଗାଡି ଆଣିକି ତାକୁ କଣ କରିବ, ତାକୁ କଣ କରିବ, ସେ ଗୋଟେ ଆଡ଼େ ଯିଏ ଚାଲିଗଲେ ଆସି ସବୁଆଡେ ସିଆଡେ ମାଟିଗଲେ, ଇଏ ଧାନ କିଆର ପଳେଇ ପଡ଼ିବନି ତା ଘର ପଡ଼ିବନି, ସିଏ ଗାଳି ଦଉ ତୁ ଏ ଗାଳି ଛେଳି ଛେଳି ଆଡ଼େ ଲୋକ ଯେମିତି ଆ ସେଭଳିଆ ଭଗବାନ ଆମ ଭଳିଆ ଲୋକଙ୍କୁ ରଖିବେ ପାଖରେ ସବୁ ତାଙ୍କ ଛେଳି ଗୋଡ଼େଇବା ଯା ଆମକୁ ସବୁ ଗୋଡ଼େଇବା ସେ ତାଙ୍କ ପାଖରେ ଯିଏ ଅଛନ୍ତି ଦେଖ ତାଙ୍କର କେମିତି ସବୁ କେତେ ସୁନ୍ଦର ଶିଷ୍ଟ କଥା କହୁଛୁ। ଶାସ୍ତ୍ର ଯୁକ୍ତି କହିଲା ପରେ ବି ସେମାନେ ମାନୁନାହାନ୍ତି, କହିଲେ ଠିକ ଅଛି ଆପଣ ନ କହିଦିଅନ୍ତୁ ଆମେ ଫେରିକି ପଳେଇବୁ, ଗାଳି ଗୋଟେ କରିବୁନି, ଜାଣିଛ ବ୍ରଜଭୂମି କି ଆମେ ହେଇଥିଲେ କଣ କହିଲେ ବ୍ରଜଭୂମି କୃଷ୍ଣଙ୍କର ଧାମ, ତୁମେ ଏଇଠି ରହିକି ଆମେ ଖାଇବାକୁ ଦେବନି କୃଷ୍ଣଙ୍କୁ, କୃଷ୍ଣ ଏୟା ସେୟା ଆମକୁ ଆଜି ପଠେଇଲା ପ୍ରିଚିଂ କରିଦେଇଥାନ୍ତି ତାଙ୍କୁ, ଆପଣ ଗାଳି ଗୋଲଜ ଦେଇ ତାକୁ ପ୍ରିଚିଂ କରିକି ତାକୁ ଦୀପ ସୁଧା ସୁଧି କରିକି ପଳେଇ ଆସିଥାନ୍ତୁ ନା ଛାଡ଼ିବ, ପଠେଇଲେ ତୁମେ କହିଦେବ ନା କଣ ତୁମେ ଅଭକ୍ତ, ତୁମେ କୃଷ୍ଣଙ୍କୁ ଦଉନ ଧନ ସମ୍ପଦ, ଏ ଯଦି ଆମର ବାପା ମାନେ ପଠେଇବ ଡୋନେସନ କରିବ ଯେ ଡୋନେସନ ନଦେଲା ତାକୁ କଣ କହିକି ଆସିବେ, ତୁ ଧନ କିଏ ଖାଇବ କଣ କରିବ ତାକୁ ତା ସୁଧା ସୁଧି କରିକି ଆସିବେ। ଆରେ ଭଗବାନ ପାର୍ଷଦ ଏସବୁ ଏମିତି ନୁହନ୍ତି, କେତେ ସୁଶୀଳ ସେମାନେ କହିଲେ ନ କହି ଯଦି ଶ୍ରଦ୍ଧା ଅଛି ଦିଅନ୍ତୁ ନହେଲେ ନ କହିଦିଅନ୍ତୁ ଆମେ ଫେରିକି ପଳେଇବୁ। ଧର୍ମ ବିତ୍ତମ ଆତ୍ର ଖଲୁ ଅନ୍ୟ ବ୍ୟତିରିକେ ଭ୍ୟୁ ଧର୍ମ ଅଧର୍ମ ବୟମ ପୁନମ କିମ୍ ଶ୍ରୁତମ ସୁମମ ଇତି ଭାବ। ଆମେ କଣ ତୁମେ ଆମେ ଜାଣିଛୁ ତୁମେ ଧର୍ମ ବିତ୍ତମ, ଅନ୍ୟ ବ୍ୟତିରିକ ଧର୍ମ ଅଧର୍ମ ବିଷୟରେ ଆମେ କଣ ଅଧିକା କଣ କହିବୁ ତୁମକୁ, ତୁମେ ବ୍ରାହ୍ମଣ ନା, ଧର୍ମ କଣ ଅଧର୍ମ କଣ, କ୍ଷୁଦ କ୍ଷୁଦିତ ବ୍ୟକ୍ତିକୁ ଦବା କଥା କି ନୁହେଁ, ବ୍ରାହ୍ମଣ ଆଗେ ଭୋଜନ କରିବା କଥା କି ପରେ କ୍ଷୁଦିତ ବ୍ୟକ୍ତି, ତୁମେ କଣ ଜାଣିନ ଅନ୍ୟ ବ୍ୟତିରିକରେ ଦେଖ ଆମେ କଣ ତୁମ ସାଙ୍ଗରେ ଯୁକ୍ତି କରିବୁ। ବହୁତ ସେ ରାଜ୍ୟରେ ଯୋଉ ଧର୍ମ ଏଥିରେ ପ୍ରକାଶ ପାଉଛି, ଗୋଲକ ବୃନ୍ଦାବନ ଯେଉଁମାନେ ଥିବେ ସେମାନେ କେମିତିକା, ଏଇଠୁ ଦେଖ କେମିତି କେମିତି ଦେଖ ତୁମେ ଭାଗବତ କେମିତି ଧରିଦବ, ଏ ଟିକାର ଧରିନବ ଚକ୍ର ଟିକାର ତୁମେ ଧରିନବ, ଏ ଧର୍ମ ବିତ୍ତମା ଏତେ କଥା କହିଲା ପରେ ପୁଣି କହୁଛନ୍ତି ଧର୍ମ ବିତ୍ତମା, ତୁମେ ଧର୍ମର ଶ୍ରେଷ୍ଠ ତତ୍ତ୍ୱ ଜାଣ, ଆମେ ତୁମକୁ କଣ ଅନ୍ୟ ବ୍ୟତିରିକ ମୁଖରେ କହିବୁ, ସବୁ କାହାକୁ ଦବା ଦରକାର କାହାକୁ ଦବା ଦରକାର ନୁହେଁ, किसको यामन आवश्यक नहीं। चक्र कहते हैं श्लेषेण जयो नामने व सर्वजन सर्व जगत पति पति द्रुति भूयम अनुजाति तो रामकृष्ण अति क्षुदार्थ अर्थिनाम अपि श्रुतम जत तृष्णि भवत तत्त जुयम दीजा पितृ 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 द्वय जाता एव आक्षेप्यश्च धर्मवित्तमा इति विपरीत अक्षण। एट धर्मवित्तमा कहले चक्रपत किंतु तांकर माने तांकु श्लेष अर्थरे बा ताकु कोन कहाजिव सखा मान किछु कहने सखा मान तंति कहि देले तुम जानि दियो तुम सान कोन युक्ति करबी। चक्रपत कहउछन्ति जे अलगा अर्थ न्याय जीव तांकु थट्टा करि आसछन् ସକାଳେ କରୁନଥିବେ କଣ ସେ ଅର୍ଥଟାକୁ ସେ କହୁଛନ୍ତି ଦେଖ ଆମେ ରାମକୃଷ୍ଣଙ୍କର ଯେଉଁ ଯାହାଙ୍କର ନାମ ଶ୍ରବଣ କଲା ମତେ ଜଗତ ସମସ୍ତେ ଦ୍ରବୀଭୂତ ହେଇଯାନ୍ତି। ରାମକୃଷ୍ଣ ଆରେ ଭଗବାନ ଭଗବାନ ଖାଇବାକୁ ଦେବାକୁ ପଡିବ। ଯାହାଙ୍କର ନାମ ଶ୍ରବଣ କଲେ ଜଗତରେ ସମସ୍ତେ ଦ୍ରବୀଭୂତ ହେଇଯାନ୍ତି ଆଉ ଅନୁରକ୍ତ ହେଇଯାନ୍ତି। ସେ ରାମକୃଷ୍ଣ ଅତି କ୍ଷୁଦାର୍ଥ ଅନାର୍ଥୀ ଶ୍ରବଣ କରି ମଧ୍ୟ ତୁମେ ନିସ୍ତବ୍ଧ ରହୁଛ ଦୁଃଖୀ ହୃଦୟ ତୁମର ଏ ଚକ୍ର ତାଙ୍କର ଭାବନା କାରଣ ଭକ୍ତ ନିରବ ରହିଲେ ବି ଇଏ ଶୋଇପାରିବେନି ଆଚାର୍ଯ୍ୟ ନା ଇଠି କଲମ ଉଠେ ରସ ଏସବୁ ରସ ପାଇଁ ନିନ୍ଦା ପାଇଁ ନୁହେଁ। ଯେଉଁ ରାମକୃଷ୍ଣଙ୍କର ନାମ ଶ୍ରବଣ କଲେ ଜଗତରେ ସମସ୍ତ ଅନୁରକ୍ତ ହେଇଯାନ୍ତି ଯାହାଙ୍କର ହୃଦୟ ସମସ୍ତଙ୍କର ଉତ୍ଫୁଲ୍ଲିତ ହୋଇଯାଏ। ଆଉ ପୁଣି ସେ ରାମକୃଷ୍ଣଙ୍କ ନାମ ସହିତ ତୁମେ ଆଉ ଗୋଟେ କଥା ଶୁଣୁଛ ଯେ ରାମକୃଷ୍ଣ ହେଉଛନ୍ତି କ୍ଷୁଦାର୍ଥୀ ତାଙ୍କୁ ତାଙ୍କୁ ଭୋକ ଲାଗୁଛି ତଥାପି ତୁମେ ନିରବ ରହୁଛ ଅର୍ଥାତ ତୁମେ ଦ୍ୱିଜ ଦ୍ୱିଜ ଅର୍ଥ କଣ ବ୍ରାହ୍ମଣ ଦିଥର ଜନ୍ମ ଚକ୍ରବର୍ତ୍ତୀ ସେ ଅର୍ଥ କରୁନାହାନ୍ତି ତୁମର ଦୁଇଟା ବାପା ରାଗି ହଉଛନ୍ତି ଦ୍ୱିଜ ଏଠି କଲେ ପିତୃଦ୍ୱୟ ପିତୃଦ୍ୱୟ ଯାହା ତା ବି ଆକ୍ଷେପ୍ୟ ଚ ତୁମର ଜଣାପଡ଼ୁଛି ଦୁଇଟା ବାପା ଅଛି ଦ୍ୱିଜ ଶବ୍ଦରେ ଦ୍ୱିଜ ଦୁଇଟା ପିତା ହେଇଥିବେ ତୁମର ଆକ୍ଷେପ କଲା ଭଳିଆ କହିକି ଆସିଲି ସକାମଟା କହିନା ଦ୍ୱିଜ କରିବା ଏଟା ଅର୍ଥ କରିଦେଲେ ସେ ଶୋଇପାରିବେ ସରସ୍ୱତୀକୃତ ଅର୍ଥ ଅଛି ଶ୍ଲେଷାର୍ଥ ଅଛି କାରଣ ଭାଗବତରେ ଜଣେ କହିବେ ତାନେ ସିଏ ତ ସେ ଭଗବତ ପାର୍ଶ୍ୱ ନା ସେ ଏମିତି କେମିତି କହିଦେଉଛନ୍ତି ନା ସିଏ ଆଚାର୍ଯ୍ୟ ଲୀଳା କରୁଛନ୍ତି ନା ଆଚାର୍ଯ୍ୟ ସାଧକମାନଙ୍କୁ ଶିଖଉଛନ୍ତି ଯଦି ଭଗବତ ଅପରାଧ ହୁଏ ଭଗବାନଙ୍କୁ ଅବମାନନା କରୁଛନ୍ତି ଭକ୍ତ କିଏ ଅବମାନନା କରୁଛନ୍ତି ଯେମିତି ଆମକୁ କିଏ ଅବମାନନା କଲେ ଆମେ କଣ କରୁଛେ ଶୋଇପାରୁଛି କି ତାହେଲେ ଭଗବାନଙ୍କୁ ଅପମାନନା କରାଯିବ ଭକ୍ତକୁ ଅବମାନନା କରାଯିବ କେମିତି ସ୍ୱଭାବ କିନ୍ତୁ ଭଗବାନ ପାଖରେ ଯେଉଁମାନେ ଅଛନ୍ତି ସେମାନେ ଅଲଗା ଏଇ ଜଗତ ପାଇଁ ସେ କେତେଟା ପ୍ରିନ୍ସିପଲ ରହିଛି ସେ ଜଗତର ତ ଅପମାନ ନାହିଁ ଆଉ ସେମାନେ ଶିଖିବେ କେମିତି ସେ ଜିନିଷ ଆସିବ କୋଉଠି ତୁମର ଏଠି କହିଲେ ପିତୃଦ୍ୱୟ ଯାହା ତା ଆକ୍ଷେପ୍ୟ ତୁମେ ରାମକୃଷ୍ଣ ଯାହା ନା ଶୁଣିଲା ମାନେ ଲୋକ ଖୁସି ହେଇଯାନ୍ତି ଅନୁରକ୍ତ ହେଇଯାନ୍ତି ସବୁକିଛି ଦାନ କରିଦିଅନ୍ତି ଚିତ୍ତବୃତ୍ତି ସହିତ ସମର୍ପିତ ହେଇଯାନ୍ତି। ତୁମେ ସେଇ କୃଷ୍ଣଙ୍କର ନାମ ଶୁଣିଲା ପରେ ପୁଣି କୃଷ୍ଣ ବଳରାମଙ୍କର ନାମ ଶୁଣିକି ପୁଣି କ୍ଷୁଦାର୍ଥୀ ଶୁଣିକି ତୁମେ ତୃଷ୍ଣି ରହୁଛ ଏଥିରୁ ଜଣାପଡୁଛି ତୁମେ ଦିଟା ଅପର ଜନ୍ମ ହେଇଛ ଚକ୍ରବର୍ତ୍ତୀ କହୁଛନ୍ତି ଦ୍ୱିଜ ଦ୍ୱି ପିତୃ ଯାହା ଏଇଭଳି ଭାବେ ସେ ଚିନ୍ତା କରୁଛନ୍ତି। ତାପରେ ପୁଣି ଯୁକ୍ତି କରିବେ ଯୁକ୍ତି କରିବେନି ପୁଣି କହିବେ ଯେ ଆପଣ ଅର୍ଣ୍ଣ ଦେଲେ କିଛି ଅସୁବିଧା ନାହିଁ ଆପଣ ଯୋଉ ଯଜ୍ଞ କରୁଛନ୍ତି ସ୍ୱର୍ଗକୁ ଯିବା ପାଇଁ ଅଲଗା ଅଲଗା ଯୋଉ ଦୀକ୍ଷା ମାନଙ୍କରେ ଅର୍ଣ୍ଣ ଦେଇ ହୁଏ ନା ସମାପ୍ତି ସରିଲେ ଅଜ୍ଞ ଅର୍ଣ୍ଣ ଯାଇକି ଅନ୍ୟକୁ ଦାନ କରିବେ କିନ୍ତୁ ଆପଣ ଯୋଉ ଯଜ୍ଞ କରୁଛନ୍ତି ସ୍ୱର୍ଗକୁ ଯିବା ପାଇଁ ସେଥିରେ କିଛି ଅସୁବିଧା ନାହିଁ ଆପଣ ଦାନ ଦେଲେ ବି କିଛି କ୍ଷତି ନାହିଁ ଅନ୍ୟ ଜଣେ ଭୋଜନ କରିପାରିବ ଭଗବାନଙ୍କର ଭକ୍ତମାନେ ସବୁ ଜ୍ଞାନ ତାଙ୍କ ପାଖରେ ଥାଏ କୃଷ୍ଣ ତାଙ୍କୁ ସବୁ ଜ୍ଞାନ ଦିଅନ୍ତି ଯେ ଏମିତି ନାହିଁ ଯେ ଭଗବାନଙ୍କର ଭଗବାନ କେବଳ ଗାଈ ଚରୁଥିଲେ ଆଉ ଭଗବାନ ସଖାମାନେ ଗାଈ ଚରୁଥିଲେ ତାଙ୍କର କିଛି ଜ୍ଞାନ ନାହିଁ ନାହିଁ ଏମିତି ନାହିଁ ସେ ଆମର ଗୋଟେ ସାଧାରଣ ଜିନିଷ ରହିଛି ନା ଲୋକମାନେ କହୁଛନ୍ତି ତୋର ସାଧାରଣ ଜ୍ଞାନ ନାହିଁ କୁହନ୍ତି ନା ଇଂଲିଶରେ ବର୍ତ୍ତମାନ କଣ କହୁଛନ୍ତି କମନ୍ ସେନ୍ସ ଓଡ଼ିଆରେ କଣ କହାଯାଏ ସାଧାରଣ ଜ୍ଞାନ ଏଇଟା ଗୋଟେ ସାଧାରଣ ଜିନିଷ ଏଇଟା ଗୋଟେ କମନ୍ ଜିନିଷ ସାଧାରଣ ଜ୍ଞାନ ସେଇଟା ସମାଜରେ ମିଳିଯାଏ କିନ୍ତୁ ଭଗବାନଙ୍କୁ ଯେତେବେଳେ ଜଣେ ଭଜନ କରନ୍ତି ନା ତାକୁ ସାଧାରଣ ଜ୍ଞାନ ସହିତ ଦିବ୍ୟ ଜ୍ଞାନ ଦିଟା ମିଳେ ଆଉ ଜଣେ ଭଜନ କଲା ପରେ ତାର ସାଧାରଣ ଜ୍ଞାନ ନଥିବ ଆଉ ତାକୁ ଲୋକମାନେ କିଏ ଭଜନ କରୁଛି ବୋଲି ନା ଭଗବାନ ଭଲ ପାଇବେ ତାର ସାଧାରଣ ଜ୍ଞାନ ନା କେମିତି ଖାଇବୁ କେମିତି କଥା କହିବୁ କାହା ସାଙ୍ଗରେ କେମିତି ଡିଲିଙ୍ଗସ୍ କରିବୁ କେମିତି ବଞ୍ଚିବୁ ତାର ସାଧାରଣ ଜ୍ଞାନ ରହିବା ଦରକାର ନା ସାଧାରଣ ଜ୍ଞାନଟା ଗୋଟେ ବାହାର ସମାଜରୁ ମିଳେ ଆଉ ବର୍ତ୍ତମାନ ସାଧାରଣ ଜ୍ଞାନ ତାଙ୍କୁ କହିବ କି ତୁମେ ସାଧାରଣ ଜ୍ଞାନ ଗୁଡାକ କେତେ ଖାଇବୁ କେମିତି ଚଳିବୁ କେମିତି ଶୋଇବୁ କେମିତି ଉଠିବୁ କେମିତି ଚାଲିବୁ କେମିତି କଥା କହିବୁ କେମିତି ସମାଜରେ ଭକ୍ତମାନଙ୍କ ସହିତ ରହିବ ଏଇଟା ସବୁ ସାଧାରଣ ଜ୍ଞାନ ଆମର ଏଠି କଣ ଦରକାର ଭଗବାନଙ୍କ ଭଜନ କଲେ ଦୁଇଟା ଜିନିଷ ମିଳେ, ସାଧାରଣ ଜ୍ଞାନ ସହିତ ସେ ଦିବ୍ୟ ଜ୍ଞାନ ଟ୍ରାନ୍ସଜେଣ୍ଡାଲ ଜଣାପଡ଼ିଛି, ସେମାନେ ସବୁ ଜାଣିଛନ୍ତି ତାଙ୍କ ସାଧାରଣ ଜ୍ଞାନ ସବୁ ସାଧାରଣ ଜ୍ଞାନ ତ ନୁହେଁ, ବଡ଼ ଦିବ୍ୟ ଗୁଣ ତାଙ୍କ ସୃଷ୍ଟିରେ ଗଲେ ପ୍ରଣାମ କରିଦେଲେ ସିଷ୍ଟରେ କହୁଛନ୍ତି ଆପଣ ଯଦି ଶ୍ରଦ୍ଧା ନାହିଁ ଆପଣ ମୋତେ କହିଦିଅନ୍ତୁ ଆମେ ପଳେଇଯିବୁ। ସେମାନେ କ୍ଷୁଦାର୍ଥୀ, ରାମକୃଷ୍ଣ କ୍ଷୁଦାର୍ଥୀ, ଅର୍ଣ୍ଣ ଦେଇ ହବ ବ୍ରାହ୍ମଣ ଭୋଜନ ପୂର୍ବରୁ ଆପଣ ନାଁ କହିଦେବେ, ଆପଣ ଶ୍ରଦ୍ଧା ନାହିଁ ଆମେ ପଳେଇଯିବୁ। ସାଧାରଣ ଜ୍ଞାନ ବି ଥିଲା ଦିବ୍ୟ ଜ୍ଞାନ, ସେମାନେ ତ ପାର୍ଶ୍ୱ, ସେମାନେ ତ ଭଗବାନଙ୍କର ତୁଲ୍ୟ, ସବୁ ସ୍ୱାଭାବିକ ତାଙ୍କର ଭଗବାନ ସବୁ ଅର୍ପଣ କରିଛନ୍ତି। ବଡ ଶିଷ୍ଟ ଭଗବାନଙ୍କର ପାର୍ଶ୍ୱଦ ମାନେ କଣ ତାଙ୍କର ଗୁଣ କଣ ସବୁ କହିବ, କେତେ ସୁନ୍ଦର ଗୁଣ। ଏବଂ କାଲି ସେମାନେ ଯୁକ୍ତି କରିବେ, ଯୁକ୍ତି କରିବେନି, ଏଭଳି ଉପସ୍ଥାପନ କରିବେ ଆପଣ ଦେଲେ କିଛି କ୍ଷତି ନାହିଁ ଯଜ୍ଞରେ, କିନ୍ତୁ ବ୍ରାହ୍ମଣ ମାନେ କିଛି ଶୁଣିବେନି, ମୁଖ ବି ଚାହିଁବେ ଫେରିକି ପଳେଇ ଆସିବେ। କିଏ ସଖା ମାନେ ଆସି କୃଷ୍ଣଙ୍କୁ ମନ ବଡ ମନ ଦୁଃଖରେ କହିବେ, କୃଷ୍ଣ ତୁମେ ଆମର ଏତେ ପ୍ରିୟ ସଖା, ଆମକୁ ଠକେଇ ଦେଲ କେମିତି, ତୁମେ ତୁମେ ଜାଣିନ ସେ ବ୍ରାହ୍ମଣ ମାନେ ଏମିତି ବୋଲି ଆମକୁ ପଠେଇଲେ, ଆମେ ଭୋକରେ ଦୌଡ଼ି ଦୌଡ଼ିଆ ଗଲୁ, ପୁଣି ଗ୍ରୀଷ୍ମ ଦିନରେ ଏତେ ବଡ ଯଜ୍ଞ ହଉଛି ପୁରା ନିରାଶରେ ଆମେ ଫେରିଲୁ, ଏତେ ଘିଅ ଢଳା ହଉଛି, ସୁହା ସୁହା ହଉଛି ଭଗବାନଙ୍କ ମୁଖରେ, ସେ ଯେଉଁ ଘୃତ ଢାଳୁଛନ୍ତି ଅଗ୍ନିଦେବଙ୍କ ସୁହା ମାଧ୍ୟମରେ, ପତ୍ନୀ ମାଧ୍ୟମରେ, ଯେଉଁ ବିଷ୍ଣୁ ପାଖକୁ ଯିବ ସେ ବିଷ୍ଣୁ ସେଠି ଅଛନ୍ତି, କୃଷ୍ଣ ସ୍ୱୟଂ ବିଷ୍ଣୁ ଆଦି ପୁରୁଷ ତାଙ୍କ ପାଇଁ ଅର୍ଣ୍ଣ ଖଣ୍ଡେ ଦେଲେ। ମନ ବହୁତ ମନ ଭାଙ୍ଗି ଯାଇଛି ସଖା ମାନଙ୍କର, ସେମାନେ ଆସି କୃଷ୍ଣଙ୍କ ତରଫ ପହଞ୍ଚନ୍ତି, ପୁଣି କୃଷ୍ଣ ତାଙ୍କ ଉତ୍ସାହ ଦେଇକି ପଠାଉଛନ୍ତି, ସରଲନା ଯା ଯା ତାଙ୍କ ସ୍ତ୍ରୀ ମାନଙ୍କ ପାଖକୁ ଯା। ଇଏ ବଡ ଚିନ୍ତାରେ ପଡ଼ିଗଲେ, ଯାହାର ପତି ଏମିତିକା ତାର ସ୍ତ୍ରୀ କେମିତି ଦାନ କରିବ, କିନ୍ତୁ ସରଳ ଥିଲେ, ପୁଣି ଚାଲିଲେ ଶୁଣିବା କଲି ହରେ କୃଷ୍ଣ ଯେ କନ୍ଥରା ଭାଗବତ ମୁଖୀ ଚାଷ ପ୍ରଭୁପାଦ ଗୁରୁଦେବ କି ଚାଇନି।